ಪರಿದಾರ್ಯಾಚಾರ್ಯ ಅಷ್ಟದ ಶ್ರೇಷ್ಠನಾದ ಭಕ್ತಿ ಸಿದ್ಧಾಂತ ಸರಸ್ವತಿ ಠಾಕೂರ್ ನಾರಾಯಣ ಪ್ರಭುಪಾದಕ್ಕೆ ಜಯ ಅನಂತ ಗುರಿ ವೈಷ್ಣವ ವೃಂದಕ್ಕೆ ಜಯ ನಮಾಚಾರ್ಯ ಶ್ರೀಲ ಹರಿದಾಸ್ ಠಾಕೂರ್ಗೆ ಪ್ರೇಮಿತ ಕಹೋತಿ ಕೃಷ್ಣ ಚೈತನ್ಯ ಪ್ರಭು ನಿತ್ಯಾನಂದ ಶ್ರೀಯದ್ವೈತ ಗದಾಧರ ಶಿವಾಚಾರಿ ಗೌರ ಭಕ್ತ ವೃಂದಕ್ಕೆ ಜಯ ಶ್ರೀ ಶ್ರೀ ರಾಧಾ ಕೃಷ್ಣ ಗೋಪಗತಿನಾಥ ಶ್ಯಾಮಕುಂದ ರಾಧಾಕುಂದ ಗಿರಿ ಗೋವರ್ಧಾನಿ ಜಯ ಶ್ರೀ ವೃಂದಾವನ ಪ್ರಧಾನಿ ಜಯ ಶ್ರೀ ಮಹಾಪುರ್ಣವಧಾನಿ ಜಯ ಶ್ರೀ ಜಗನ್ನಾಥ ಪುರಿಧಾನಿ ಜಯ ಗಂಗಾದೇವಿ ಜಮುನಾದೇವಿ ಜಯ ಶಕ್ತಿ ದೇವಿ ಜಯ ಶ್ರೀಮತಿ ತುಳಸಿ ಮಹಾರಾಣಿ ಜಯ ಶ್ರೀ ಹರಿನಾಮ ಸಂಕೀರ್ತನಿ ಜಯ ಶ್ರೀ ಶ್ರೀ ಗೌರ್ಮಿತಾಯ ಜಯ ಶ್ರೀ ಶ್ರೀ ಕೃಷ್ಣ ಬಲರಾಮಿ ಜಯ ರಾಧಾ ಶ್ಯಾಮ ಸುಂದರ ಸಗದೇವಿ ಜಯ ಶ್ರೀ ಜಗನ್ನಾಥ ಬಲದೇವ ಸುಭದ್ರ ಮಹಾರಾಣಿ ಜಯ ಸಮವೇತ ಭಕ್ತಿ
ನಮೋ ಆವರಣಾಯ
कृष्ण प्रेम प्रदायते कृष्णाय कृष्ण चैतन्यं नमने गौरतिसे नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौर भक्तवृंद। हरे कृष्ण 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 हरे हरे, हरे राम हरे राम 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 हरे हरे, हरे कृष्ण 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 हरे हरे, हरे राम हरे राम 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 हरे हरे, हरे कृष्ण हरे कृष्ण 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 हरे हरे, हरे राम हरे राम 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 हरे हरे। अरे खरे उपस्थित भक्त सज्जन वृंद एवं मात्र वृंद, आम गत काली कंसर देवकी को हत्या उद्यम एवं वसुदेव विभिन्न युक्ति उपस्थापन करी कंस को देवकी का हत्या निवृत्त करवा प्रयास से संबंध में आलोचना कर वसुदेव साम दान दंड भेद एपरी कूटनीति प्रयोग करी कंस को देवकी हत्या निवृत्त करने प्रचेष्ट कर अवसर से कंस हृदय दया भाव उद्रेक करने चेष्टा कराद्वारा कंस देवकी हत्या निवृत्त हब, कारण कंस ये आकाशवाणी श्रवण करी जो देवकी अष्टम गर्भ कंस मृत्यु कारण हब से तार जीवन प्रति भयभीत हो से निजर भग्नी देवकी हत्या करने उद्यम कर आसुरिक प्रकृति संपन्न व्यक्ति मान व्यवहार से मैंने निजर स्वार्थ पाई सबकि प्रस्तुत होता तेणु वसुदेव जिते उदाहरण देले से कंसर भग्नी एवं अवण स्त्री एवं विवाह लग्न में तार वध करवा उचित नुह तथापि कंस वसुदेव यह तर्क को श्रवण कर कर्णपात कर तबे तथापि वसुदेव पुणी कहते कंस को जे ऐसा तवानुजा बावा कृपणा पुत्री को उपमान देवकी तुम्हारा अनुजा अर्थात भग्नी कनिष्ठ भग्नी एवं कनिष्ठ भग्नी सब समय पुत्री को उपमान पुत्री परी ज्येष्ठ भ्राता माने कनिष्ठ भग्नी के प्रति व्यवहार कनिष्ठ भ्राता भग्नी एमाने समस्त ज्येष्ठ भ्राता पुत्र कन्या सदृश अर्थात ज्येष्ठ भ्राता से पालन पोषण दायित्व बहन करता अनुपस्थित ज्येष्ठ भ्राता पितातुल्य ही से पालन पोषण दायित्व बहन कर तेणु ज्येष्ठ भ्राता को पितृतुल्य व्यवहार कर भ्राता व कन्या मान तेणु ବର୍ତ୍ତମାନ ବସୁଦେବ କଂସର ସେଇ ହୃଦୟରେ ସେ ଦୟାଭାବ କିପରି ଉଦ୍ରେକ ହେବ, ସେ କେମିତି ଦୟା ପ୍ରଦର୍ଶନ କରିବ ଦେବକୀଙ୍କୁ, ତାଙ୍କୁ ହତ୍ୟାରୁ ନିବୃତ୍ତ ହେବ, ସେଥିପାଇଁ ପୁଣି ଆଉ ଥରେ ଚେଷ୍ଟା କରୁଛନ୍ତି। ଶେଷ ଚେଷ୍ଟା କହୁଛନ୍ତି ଯେ ଦେବକୀ ଇଏ ତୁମର ଅନୁଜା କନିଷ୍ଠା ଭଗ୍ନୀ ଏବଂ ବାଳା ଅର୍ଥାତ୍ ବହୁତ ନିରୀହ ଏ ଦେବକୀ ତାର ରକ୍ଷା ପାଇଁ ସୁରକ୍ଷା ପାଇଁ କୌଣସି ଚେଷ୍ଟା କରିବା ପାଇଁ ଅକ୍ଷମ, ତେଣୁ ସେ ନିରୀହ ଏବଂ କୃପଣା ଅର୍ଥାତ୍ ତୁମ ଉପରେ ତୁମେ ଯେହେତୁ ତାର ଜ୍ୟେଷ୍ଠ ଭ୍ରାତା ସେଥିପାଇଁ ତୁମ ଉପରେ ସେ ନିର୍ଭର ଥିଲା, ତୁମ ଉପରେ ସେ ନିର୍ଭର କରୁ ସୁରକ୍ଷା ପାଇଁ, ନିଜକୁ ସେ ନିଜର ସୁରକ୍ଷା କରିବା ପାଇଁ ଅକ୍ଷମ, ତେବେ ତୁମ ଉପରେ ନିଜର ସୁରକ୍ଷା ପାଇଁ ନିର୍ଭର କରୁଛି, ତେଣୁ ତୁମେ ତାର ରକ୍ଷକ ଏବଂ ରକ୍ଷକ ହିଁ ଯଦି ଜଣେ ତାର ଅଧୀନରେ ଥିବା ପ୍ରାଣୀକୁ ବଧ କରିବା ପାଇଁ ଉଦ୍ୟମ କରେ ତାହା ନିଶ୍ଚିତ ଭାବରେ ଏକ ମହାନ ପାପ। ତେଣୁ ବସୁଦେବ କହୁଛନ୍ତି ଯେ ଦେବକୀ ସେ ତୁମର ଉପରେ ନିର୍ଭର ଥିଲା ଏବଂ ତୁମର ପୁତ୍ରୀ ସଦୃଶ। ହନ୍ତୁ ମହର୍ଷି କଲ୍ୟାଣୀ ଇମାଙ୍କ ଦିନବତ୍ସ, ତେଣୁ ଏପରି ଯେଉଁ ଦେବକୀ ଯିଏକି ତୁମର ସ୍ନେହର ଅଧୀନା, ତୁମର ଠାରୁ ସ୍ନେହ କାମନା କରୁଛି ଏବଂ ତୁମେ ହେଉଛ ଦିନବତ୍ସ, ବସୁଦେବ କଂସକୁ ପ୍ରଶଂସା କରି କହୁଛନ୍ତି ଯେ ତୁମେ ହେଉଛ ଦିନବତ୍ସ ଅର୍ଥାତ୍ ଦିନ ଦୁଃଖୀ ଗରିବ ମାନଙ୍କର ପ୍ରିୟ, ତାଙ୍କୁ ରକ୍ଷା ତୁମେ କରିଥା, ତେଣୁ ଏଇ ଦେବକୀ ଯିଏକି ନିରୀହା ତୁମର କନିଷ୍ଠା ଭଗ୍ନୀ ଏବଂ ପୁତ୍ରୀ ସଦୃଶ ଏବଂ ତୁମ ଉପରେ ଯେ ସୁରକ୍ଷା ପାଇଁ ନିର୍ଭର କରୁଛି ତା ପ୍ରତି ତୁମେ ଦୟା ପ୍ରଦର୍ଶନ କର ଯେହେତୁ ତୁମେ ଦିନବତ୍ସ। କିନ୍ତୁ ଏପରି କହିବା ସତ୍ତ୍ୱେ କଂସ ବସୁଦେବଙ୍କର କୌଣସି କଥାକୁ ଭୃକ୍ଷେପ କରିନଥିଲେ, କାରଣ ଯେହେତୁ ସେ ଆସୁରିକ ପ୍ରବୃତ୍ତି ସମ୍ପନ୍ନ ଥିଲା ଏବଂ ଅସୁରମାନଙ୍କ ଗହଣରେ ରହୁଥିଲା, ତାର ପରାମର୍ଶଦାତାମାନେ ମଧ୍ୟ ଅସୁର ହିଁ ଥିଲେ, ଅସୁରମାନଙ୍କର ସଙ୍ଗ କରୁଥିଲା, ତେଣୁ ବସୁଦେବଙ୍କର ଇଚ୍ଛା ତ ଉପଦେଶକୁ ସେ ଗ୍ରହଣ କରିନଥିଲା। ତେଣୁ ବସୁଦେବ ବର୍ତ୍ତମାନ ଦେଖିଲେ ଯେ କଂସକୁ ଏପରି ସତ୍ ଉପଦେଶ ପ୍ରଦାନ କରି ବୁଝେଇବା ଏବଂ ତାକୁ ଏଥିରୁ ନିବୃତ କରିବା ସମ୍ଭବ ନୁହେଁ, ଦେବକୀଙ୍କ ହତ୍ୟାରୁ ନିବୃତ କରିବା ସମ୍ଭବ ନୁହେଁ, ତେଣୁ ବର୍ତ୍ତମାନ ବସୁଦେବ ଚିନ୍ତା କରୁଛନ୍ତି ଯେ ଏପରି ପରିସ୍ଥିତିରେ ସେ ବର୍ତ୍ତମାନ କ'ଣ କରିବେ, କିପରି ଭାବରେ ଦେବକୀଙ୍କର ଜୀବନକୁ ରକ୍ଷା କରିବେ। ତେବେ ବସୁଦେବଙ୍କର ଦୃଢ଼ ବିଶ୍ୱାସ ଥିଲା ଯେ ଯେତେବେଳେ ଆକାଶବାଣୀ ହେଇଛି ଏବଂ ଦେବକୀଙ୍କର ପୁତ୍ର ଅଷ୍ଟମ ଗର୍ଭ କଂସର ବିନାଶ ସାଧନ କରିବେ, ତେଣୁ ବସୁଦେବ ଏକ ପ୍ରକାର ଆଶ୍ୱସ୍ତ ଥିଲେ ଯେ ଦେବକୀଙ୍କର ରକ୍ଷା ନିଶ୍ଚିତ ଭାବରେ ହେବ। ତେଣୁ ବର୍ତ୍ତମାନ ସେ ଅନ୍ୟ ଉପାୟ କଥା ବିଚାର କରୁଛନ୍ତି, କ'ଣ କହି କଂସକୁ ନିବୃତ କରିବେ ଏଇ ଦେବକୀଙ୍କର ଆସନ୍ନ ହତ୍ୟା। ତେଣୁ ବସୁଦେବ ଚିନ୍ତା କରୁଛନ୍ତି ଯେ ପ୍ରକୃତ ପକ୍ଷେ ଦେବକୀଙ୍କ ଠାରୁ କଂସର ମୃତ୍ୟୁ ଭୟ ନାହିଁ, କାରଣ ଆକାଶବାଣୀ କହିଛି ଯେ ଦେବକୀଙ୍କର ଅଷ୍ଟମ ଗର୍ଭ କଂସର ମୃତ୍ୟୁର କାରଣ ହେବ, ତେଣୁ ଦେବକୀଙ୍କ ଠାରୁ ମୃତ୍ୟୁର ଭୟ କଂସ ପାଇଁ ନାହିଁ। ଦେବକୀଙ୍କର ସନ୍ତାନମାନଙ୍କ ଠାରୁ ରହିଛି। ତେଣୁ ବସୁଦେବ ଚିନ୍ତା କରୁଛନ୍ତି ଯେ ଯଦି ମୁଁ ଦେବକୀଙ୍କର ସନ୍ତାନମାନଙ୍କୁ କଂସକୁ ଅର୍ପଣ କରିବା ପାଇଁ ପ୍ରତିଜ୍ଞା କରେ ତାହେଲେ ହୁଏତ କଂସ ବୁଝିଯାଇପାରେ। ଏବଂ ବସୁଦେବ ଭାବୁଛନ୍ତି ଯେତେବେଳେ ଏକଥା ଚିନ୍ତା କରୁଛନ୍ତି ସେତେବେଳେ ସେ ଭାବୁଛନ୍ତି ଯେ ହୁଏତ ମୋର କୌଣସି ସନ୍ତାନ ନ ହେଇ ପାରନ୍ତି, ଏବଂ ଯଦି ବା ମୋର ସନ୍ତାନ ହୁଅନ୍ତି ତାହେଲେ ତା ପୂର୍ବରୁ କଂସ ଯେ ମୃତ୍ୟୁବରଣ କରିନଥିବ କିଏ ଜାଣେ। ତେଣୁ ଦୈବର ବିଧି ବିଧାନ କଥା ଜାଣିବା କୌଣସି ମନୁଷ୍ୟ ପକ୍ଷରେ ସମ୍ଭବପର ନୁହେଁ। କେତେବେଳେ କ'ଣ ଘଟଣା ଘଟିତ ହେବ ତାହା ଆମେ କହିପାରିବା ନା। ତେଣୁ ବସୁଦେବ ଭାବୁଛନ୍ତି ଯେ ହୁଏତ ମୋର କୌଣସି ସନ୍ତାନ ନ ହେଇପାରେ, କିମ୍ବା ମୋର କୌଣସି ସନ୍ତାନ ହେବା ପୂର୍ବରୁ କଂସର ମୃତ୍ୟୁ ହେଇପାରେ, ଅଥବା ଯେପରି ଆକାଶବାଣୀ ଘୋଷଣା କରିଛି ଯେ ଦେବକୀଙ୍କର ଅଷ୍ଟମ ଗର୍ଭ କଂସର ମୃତ୍ୟୁର କାରଣ ହେବ, ତାହେଲେ ଏହା ନିଶ୍ଚିତ ଭାବରେ ଘଟିତ ହେବ। ମୋର ଯେକୌଣସି ପୁତ୍ର କଂସକୁ ବଧ କରିବା ପାଇଁ ସମର୍ଥ ହେଇପାରେ। ଯେହେତୁ ଅଷ୍ଟମ ଗର୍ଭ କଥା କୁହାଯାଇଛି, ତେଣୁ ହୁଏତ ଅଷ୍ଟମ ଗର୍ଭରେ ପୁତ୍ର ଶିଶୁ ହେଲେ ବି ସେ କଂସକୁ ବଧ କରିବା ପାଇଁ ସମର୍ଥ ହେଇପାରେ। ତେଣୁ ଏହିପରି ବିଭିନ୍ନ କଥା ଚିନ୍ତା କରି ବସୁଦେବ ଭାବୁଛନ୍ତି ଯେ ମୃତ୍ୟୁ ବୁଦ୍ଧିମତାଙ୍କୁ ହେଉ ଯାବତ ବୁଦ୍ଧି ବଳୋଦୟ। ଯେପର୍ଯ୍ୟନ୍ତ ବ୍ୟକ୍ତିର ବୁଦ୍ଧି ରହିଛି ଏବଂ ବଳ ରହିଛି, ସେପର୍ଯ୍ୟନ୍ତ ବ୍ୟକ୍ତି ତାର ମୃତ୍ୟୁକୁ ଟାଳିବା ପାଇଁ ଚେଷ୍ଟା କରିବା ଉଚିତ। ଏକଥା ନୁହେଁ ଯେ ମୃତ୍ୟୁ ଆସି ଉପସ୍ଥିତ ହେଇଛି, କୌଣସି କାରଣବଶତଃ କେହି ଆମକୁ ହତ୍ୟା କରିବାକୁ ଚେଷ୍ଟା କରୁଛି, ଏବଂ ଆମେ ନିଜକୁ ରକ୍ଷା କରିବା ପାଇଁ କୌଣସି ଚେଷ୍ଟା କରିବା ନା। ପ୍ରତ୍ୟେକ ବ୍ୟକ୍ତିର ଏହା କର୍ତ୍ତବ୍ୟ ଯେ ଯଦି ତାର ମୃତ୍ୟୁ କୌଣସି କାରଣରୁ ଘଟିତ ହେବାକୁ ଯାଉଛି ବା କେହି ତାକୁ ହତ୍ୟା କରିବାକୁ ଯାଉଛି, ତାହେଲେ ବ୍ୟକ୍ତି ନିଜର ବଳ ବା ବୁଦ୍ଧି ଲଗାଇ ନିଜକୁ ରକ୍ଷା କରିବା ଉଚିତ। ତେବେ ବସୁଦେବ ଭାବୁଛନ୍ତି ଯଦ୍ୟସୌନ ନିବର୍ତ୍ତେ ତ ନା ଅପରାଧ ସେ ଦେହୀନ। ତେବେ ବ୍ୟକ୍ତି ତାର ବୁଦ୍ଧି ଏବଂ ବଳ ଲଗାଇ ନିଜକୁ ମୃତ୍ୟୁ କବଳରୁ ରକ୍ଷା କରିବା ଉଚିତ, କିନ୍ତୁ ନିଜର ବୁଦ୍ଧି ବା ବଳ ଲଗାଇ ସାରିବା ପରେ ମଧ୍ୟ ଯଦି ସେ ମୃତ୍ୟୁକୁ ଟାଳି ପାରିଲା ନାହିଁ ତାହେଲେ ସେଥିରେ ବ୍ୟକ୍ତିର କୌଣସି ଅପରାଧ ହେବ ନା। ଯଦି ସେ ଚେଷ୍ଟା କରିବା ସତ୍ତ୍ୱେ ବୁଦ୍ଧି ଏବଂ ବଳ ଦ୍ୱାରା ନିଜକୁ ରକ୍ଷା କରିପାରିଲା ନାହିଁ ତାହେଲେ ସେଥିରେ ତାର କିଛି ଅପରାଧ ନାହିଁ, କିନ୍ତୁ ଯଦି ବୁଦ୍ଧି ଏବଂ ବଳ ରହିଛି ବ୍ୟକ୍ତି ମୃତ୍ୟୁ କବଳରୁ ରକ୍ଷା ନିଜକୁ କରିବା ପାଇଁ ଚେଷ୍ଟା କରୁନାହିଁ ତାହେଲେ ତାର ଅପରାଧ। ତେଣୁ ବସୁଦେବ ଭାବୁଛନ୍ତି ଯେ ନିଶ୍ଚିତ ଭାବରେ ମୁଁ କଂସକୁ ବଳ ଦ୍ୱାରା ତାକୁ କେବେ ଜିତିପାରିବି ନାହିଁ, ବଳ ପ୍ରୟୋଗ କରି କଂସକୁ କେବେ ଜିତିପାରିବି ନାହିଁ, ଯେହେତୁ କଂସ ଅତ୍ୟନ୍ତ ବଳବାନ ଏବଂ ତା ନିକଟରେ 10,000 ହାତୀର ବଳ ରହିଛି। ତେଣୁ ବଳର ପ୍ରଶ୍ନ ଉଠୁନି, କଂସ ନିକଟରେ ବଳ ପ୍ରୟୋଗ କରି ତାକୁ ନିବୃତ୍ତ କରିବା ଦେବକୀଙ୍କ ହତ୍ୟାରୁ ସେ ପ୍ରଶ୍ନ ଉଠୁନି। ତେବେ ଅନ୍ୟ ଉପାୟଟି ହେଲା ବୁଦ୍ଧି ପ୍ରୟୋଗ କରିବା। ତେଣୁ ବସୁଦେବ ବର୍ତ୍ତମାନ ଚିନ୍ତା କରୁଛନ୍ତି ଯେ ମୁଁ କିପରି ବୁଦ୍ଧି ପ୍ରୟୋଗ କରି ଦେବକୀଙ୍କୁ ଏ ଆସନ୍ନ ମୃତ୍ୟୁରୁ ରକ୍ଷା କରିବି, ଏ ମୋର ହେଉଛି ପ୍ରଧାନ କର୍ତ୍ତବ୍ୟ ବର୍ତ୍ତମାନ। ତେଣୁ ବସୁଦେବ ଏହିପରି ଚିନ୍ତା କରି ସେ ଭାବୁଛନ୍ତି ଯେ ମୁଁ ଯଦି ଏଇ କଥା ପ୍ରତିଜ୍ଞା କରିବି ଯେ ବର୍ତ୍ତମାନ ଦେବକୀଙ୍କ ଠାରୁ କଂସର କୌଣସି ମୃତ୍ୟୁ ଭୟ ନାହିଁ ଏବଂ ପରେ ଦେବକୀଙ୍କର ଯେତେ ସନ୍ତାନ ହେବେ ମୁଁ ସମସ୍ତଙ୍କୁ କଂସକୁ ଅର୍ପଣ କରିଦେବି ଜନ୍ମ ହେବା ମାତ୍ର, ତାପରେ କଂସ ଯାହା ଇଚ୍ଛା ସେ ତାହା କରିପାର। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ବସୁଦେବ ହୁଏତ କେବଳ କହିଥାନ୍ତେ ଯେ ମୁଁ କେବଳ ଦେବକୀଙ୍କର ଅଷ୍ଟମ ସନ୍ତାନକୁ କଂସକୁ ଅର୍ପଣ କରିବି, ଏହି ପ୍ରତିଶ୍ରୁତି ସେ ଦେଇପାରିଥାନ୍ତେ, କାରଣ କଂସଙ୍କର ମୃତ୍ୟୁ ଭୟ ଅଷ୍ଟମ ସନ୍ତାନ ଧରୁଛି। ତେବେ ବସୁଦେବ ସମସ୍ତ ସନ୍ତାନମାନଙ୍କୁ ଦେବା ପାଇଁ କାହିଁକି ପ୍ରତିଜ୍ଞା କରିବା ପାଇଁ ମନସ୍ଥ କରୁଛନ୍ତି? କାରଣ ବସୁଦେବ ଭାବୁଛନ୍ତି ଯେ ମୁଁ ଯଦି କେବଳ ଅଷ୍ଟମ ସନ୍ତାନ କଥା କହିବି ତାହେଲେ କଂସ ହୁଏତ ମୋ କଥାକୁ ସେତେଟା ଗୁରୁତ୍ୱ ନ ଦେଇପାରେ, କାରଣ କଂସ ହୁଏତ ଭାବିବ ଯେ ଇଏ ଅଷ୍ଟମ ସନ୍ତାନ କଥା କହୁଛି ସେତେବେଳେ କଣ କରିବ କିଏ ଜାଣେ, ହୁଏତ ସେ ସନ୍ତାନ କେଉଁଠାରେ ଲୁଚେଇ ଦେବ ବା କଣ ମୋତେ ନ ଦେଇପାରେ। ତେଣୁ କଂସ ଏପରି ଏକ ପ୍ରସ୍ତାବକୁ ହୁଏତ ଗ୍ରହଣ କରି ନ ପାରେ। ତେଣୁ ବସୁଦେବ ଭାବୁଛନ୍ତି ମୁଁ ଯଦି ସବୁ ସନ୍ତାନମାନଙ୍କୁ ଦେବା ପାଇଁ କଂସକୁ ପ୍ରତିଜ୍ଞା କରିବି ତାହେଲେ ପ୍ରଥମରୁ ହିଁ କଂସର ନିଶ୍ଚିତ ଭାବରେ ବିଶ୍ୱାସ ହୋଇଯିବ ଯେ ଯଦି ମୁଁ ପ୍ରଥମରୁ ସନ୍ତାନମାନଙ୍କୁ କଂସକୁ ଦେବା ଆରମ୍ଭ କରିବି ତାହେଲେ କଂସର ନିଶ୍ଚିତ ଭାବରେ ବିଶ୍ୱାସ ହୋଇଯିବ ଯେ ନାହିଁ ବସୁଦେବ ସତ୍ୟ ପ୍ରତିଜ୍ଞା, ଯାହା ଯେଉଁ ପ୍ରତିଜ୍ଞା କରିଛନ୍ତି ତାହାର ରକ୍ଷା କରୁଛନ୍ତି, ତେଣୁ ଅଷ୍ଟମ ଗର୍ଭର ଯେଉଁ ସନ୍ତାନ ହେବ ତାକୁ ମଧ୍ୟ ସେ ପ୍ରଦାନ କରିବେ। ତେଣୁ ସେ ନିଶ୍ଚିତ ଭାବରେ ରାଜି ହେଇଯିବେ। ଏଇ କଥା ଚିନ୍ତା କରି ବସୁଦେବ ବର୍ତ୍ତମାନ କଂସକୁ ଗୋଟିଏ ପ୍ରସ୍ତାବ ବର୍ତ୍ତମାନ ଏହି ପ୍ରସ୍ତାବ ଦେଉଛନ୍ତି। ତେଣୁ ସେ କହୁଛନ୍ତି ଯେ ନହି ଅଶାସ୍ତ୍ର ଭୟଂ ସୌମ୍ୟ ୟଦ୍ୱୟ ସାହ ଶରୀର ବା, ଯେ ହେ ସୌମ୍ୟ କଂସ ଯଦିଓ ବସୁଦେବ ଜାଣିଛନ୍ତି ଯେ କଂସ ଆସୁରିକ ପ୍ରବୃତ୍ତି ସମ୍ପନ୍ନ କିନ୍ତୁ ତାକୁ ପ୍ରସନ୍ନ କରିବା ପାଇଁ ଏପରି ସମ୍ବୋଧନ କରୁଛନ୍ତି, ହେ ସୌମ୍ୟ ନହି ଅଶାସ୍ତ୍ର ଭୟମ୍, ଏଇ ଦେବକୀଙ୍କ ଠାରୁ ଦେବକୀ ଠାରୁ ତୁମର କୌଣସି ମୃତ୍ୟୁ ଭୟ ନାହିଁ, ୟଦ୍ୱୟ ସାହ ଶରୀର ବାକ୍, ତେଣୁ ଯେଉଁ ଆକାଶବାଣୀ ହେଇଛି ଅଶରୀରୀ ବାଣୀ ହେଇଛି ଅର୍ଥାତ୍ ଯେଉଁ ବାଣୀ ଶୁଣାଯାଇଛି କିଏ ସେ ବାଣୀ କରିଛି ସେ କଥା କେହି ଜାଣନ୍ତିନି କିନ୍ତୁ ଆକାଶରେ ସେ ବାଣୀ ଶ୍ରବଣ କରାଯାଇଛି, ତେଣୁ ଅଶରୀରୀ ବାଣୀ ବା ଆକାଶବାଣୀ ବୋଲି ତାକୁ କୁହାଯାଉଛି। ତେଣୁ ସେ ବାଣୀ ଦ୍ୱାରା ଯାହା କୁହାଯାଇଛି ଯେ ତୁମର ମୃତ୍ୟୁର ଭୟ ଦେବକୀଙ୍କର ପୁତ୍ର ଭୟ ଦେବକୀଙ୍କ ଠାରୁ ନୁହେଁ, ତେଣୁ ପୁତ୍ରାଂ ସମର୍ପେଇଛେ, ଦେବକୀଙ୍କର ଯେତେ ପୁତ୍ର ହେବେ କେବଳ ଗୋଟିଏ ପୁତ୍ର ନୁହଁ ବା ଅଷ୍ଟମ ଗର୍ଭ ନୁହେଁ, ଦେବକୀଙ୍କର ଯେତେ ପୁତ୍ର ହେବେ ସମସ୍ତ ପୁତ୍ରମାନଙ୍କୁ ମୁଁ ତୁମକୁ ଅର୍ପଣ କରିବି, ଜନ୍ମ ହେବା ମାତ୍ରେ ଅର୍ପଣ କରିବି, କାରଣ ପୁତ୍ରମାନଙ୍କ ଠାରୁ ତୁମର ଭୟ ଉତ୍ପନ୍ନ ହେଇଛି। ତେଣୁ ଯେତେବେଳେ ବସୁଦେବ ଏପରି ପ୍ରସ୍ତାବ ରଖିଲେ କଂସ ନିକଟରେ, ସେତେବେଳେ କଂସ ବସୁଦେବଙ୍କର ଏ ପ୍ରସ୍ତାବ ଶ୍ରବଣ କରି ସଙ୍ଗେ ସଙ୍ଗେ ରାଜି ହେଲା। କିପରି ରାଜି ହେଲା? କାରଣ କଂସ ଜାଣିଥିଲା ଯେ ବସୁଦେବ ସତ୍ୟ ପ୍ରତିଜ୍ଞା, ସେ ଯାହା କହିବେ ତାକୁ ରକ୍ଷା କରିବେ, ତାର ସତ୍ୟତା ରକ୍ଷା କରିବେ, କାରଣ କଂସ ଦେଖି ଆସୁଛି ବସୁଦେବଙ୍କର ବ୍ୟବହାର ତାଙ୍କର ବାଲ୍ୟକାଳରୁ ଏବଂ ତାଙ୍କର ଜନ୍ମ ସମୟରେ ଦେବତାମାନେ ଦୁନ୍ଦୁବି ନାଦ କରିଥିଲେ ବସୁଦେବଙ୍କର ଜନ୍ମ ସମୟରେ, ଏବଂ ସେତେବେଳୁ ସେମାନେ ଘୋଷଣା କରିଥିଲେ ଯେ ବସୁଦେବଙ୍କର ପୁତ୍ର ରୂପରେ ଭଗବାନ ଆବିର୍ଭୂତ ହେବ। ତେବେ ଏଇ ବସୁଦେବ ସବୁ ସମୟରେ ଯାହା କହିଥାନ୍ତି ସେ ତାକୁ ରକ୍ଷା କରିଥାନ୍ତି ତାଙ୍କର କଥାକୁ। ତେଣୁ କଂସର ଏ ବିଶ୍ୱାସ ଥିଲା ବସୁଦେବଙ୍କ ଉପରେ। ତେଣୁ ବସୁଦେବ ଯେତେବେଳେ ପ୍ରସ୍ତାବ ଦେଲେ ସେତେବେଳେ କଂସ ସଙ୍ଗେ ସଙ୍ଗେ ରାଜି ହେଲେ ଏବଂ କଂସର ଆଉ ଗୋଟିଏ ଭୟ ମଧ୍ୟ ଥିଲା ଯେ ଯଦି କଂସ ଦେବକୀଙ୍କର ଏଇ ବିବାହ ପର୍ବରେ ଦେବକୀଙ୍କୁ ବଧ କରିଥାନ୍ତା ତାହେଲେ ଦେବକୀ ଉଗ୍ରସେନଙ୍କର କନିଷ୍ଠ ଭ୍ରାତା ଦେବକୀଙ୍କର ପୁତ୍ରୀ ଥିଲେ ତାହେଲେ ତାଙ୍କର ବଂଶ ଭିତରେ ଦ୍ୱନ୍ଦ୍ୱ ବା କଳହ ଉତ୍ପନ୍ନ ହୋଇଥାନ୍ତା ଏବଂ ବଂଶର ପରିବାରର ସଦସ୍ୟମାନଙ୍କ ଭିତରେ ଯୁଦ୍ଧ ହୋଇଥାନ୍ତା। ତେଣୁ କଂସ ବସୁଦେବଙ୍କର ଏହି ପ୍ରସ୍ତାବ ଦ୍ୱାରା ତାର ଉଦ୍ଦେଶ୍ୟ ସାଧିତ ହେଲା ଯେ ତାର ବସୁଦେବ ତାର ପୁତ୍ରମାନଙ୍କୁ ଅର୍ପଣ କରିବେ କଂସକୁ। ତେଣୁ କଂସ ଯାହା ଚାହିଁ କରିପାରିବ ସେମାନଙ୍କ ସହିତ ଏବଂ ତା ସହିତ ସେହି ପାରିବାରିକ ଯୁଦ୍ଧକୁ ଏଡ଼େଇଗଲା କଂସ। ତେଣୁ ଦୁଇଟି କାର୍ଯ୍ୟ ତାର ଏହାଦ୍ୱାରା ସାଧିତ ହେଲା। ତେଣୁ କଂସ ରାଜି ହୋଇଗଲା ହଠାତ୍ ଯେ ଠିକ ଅଛି। ତେଣୁ ସେ ଦେବକୀଙ୍କୁ ହତ୍ୟା କରିବାର ଉଦ୍ୟମକୁ ତ୍ୟାଗ କରିଦେଲା କଂସ। ତେଣୁ ବସୁଦେବ ସେ କଂସକୁ ତାପରେ ସାନ୍ତ୍ୱନା ପ୍ରଦାନ କରି ନିଜ ଗୃହକୁ ଦେବକୀଙ୍କୁ ନେଇ ପ୍ରସ୍ଥାନ କଲେ। ତେବେ ଏହିପରି କିଛି କାଳ ବ୍ୟତୀତ ହୋଇଗଲା ଏବଂ ଦେବକୀ ପ୍ରତିବର୍ଷ ଗୋଟିଏ କରି ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ଏହିପରି ଆଠଟି ପୁତ୍ର ସନ୍ତାନକୁ ଜନ୍ମ ଦେଲେ ଏବଂ ଶେଷରେ ଗୋଟିଏ କନ୍ୟାଙ୍କୁ ଜନ୍ମ ଦେଇଥିଲେ ଦେବକୀ। ସେ କନ୍ୟାଟି ହେଲେ ସୁଭଦ୍ରା। ତେଣୁ ଏହିପରି ଭାବରେ ଦେବକୀଙ୍କର ଗର୍ଭରୁ ଆଠଟି ପୁତ୍ର ଏବଂ ଗୋଟିଏ କନ୍ୟା ଉତ୍ପନ୍ନ ହୋଇଥିଲେ। ପ୍ରତିବର୍ଷ ଏହିପରି ଉତ୍ପନ୍ନ ହୋଇଥିଲେ। ତେଣୁ ବସୁଦେବ ଯେଉଁ ପ୍ରତିଜ୍ଞା କରିଥିଲେ କଂସ ନିକଟରେ ଯେ ପ୍ରତିବର୍ଷ ପୁତ୍ର ଉତ୍ପନ୍ନ ହେବା ସଙ୍ଗେ ସଙ୍ଗେ ସେ କଂସକୁ ଅର୍ପଣ କରିବେ ପ୍ରତିବର୍ଷ ବା ଯେତେବେଳେ। ତେଣୁ ବର୍ତ୍ତମାନ ଯେତେବେଳେ ଗୋଟିଏ ବର୍ଷ ପରେ ଦେବକୀଙ୍କର ପ୍ରଥମ ପୁତ୍ର ସନ୍ତାନ ଉତ୍ପନ୍ନ ହେଲା ସେତେବେଳେ ନିଶ୍ଚିତ ଭାବରେ ପିତାମାତା ପୁତ୍ର ପାଇଁ ପ୍ରେମ ପରବଶ ହେବା ସ୍ୱାଭାବିକ। ତେଣୁ ବସୁଦେବ ଯଦିଓ ନବଜାତ ଶିଶୁକୁ ଦେଖି ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ କିନ୍ତୁ ସେ ଜାଣିଥିଲେ ଯେ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ଏହି ଶିଶୁକୁ କଂସକୁ ପ୍ରଦାନ କରିବାକୁ ହେବ। ତେଣୁ ଯଦିଓ ପିତା ହିସାବରେ ସେ ଅତ୍ୟନ୍ତ ଦୁଃଖୀ ହୋଇଥିଲେ ଏହି କାର୍ଯ୍ୟ କରିବା ପାଇଁ କିନ୍ତୁ ତାଙ୍କର ଅନ୍ୟ କୌଣସି ଉପାୟ ନଥିଲା। ଯେହେତୁ ସେ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି କଂସ ନିକଟରେ ତେଣୁ ବସୁଦେବ ସେହି ଶିଶୁ ପୁତ୍ରକୁ ସଙ୍ଗେ ସଙ୍ଗେ ତାର ନାମକରଣ ସଂସ୍କାର କରିଥିଲେ। ତାର ନାମ ରଖିଥିଲେ କୀର୍ତ୍ତିମା ଏବଂ ନାମକରଣ ସଂସ୍କାର କରି ବସୁଦେବ ସେ ଶିଶୁ ପୁତ୍ରକୁ ଧରି ଆସୁଛନ୍ତି କଂସ ନିକଟକୁ। ତେବେ ଜଣେ ପିତା ପକ୍ଷରେ ନବଜାତ ଶିଶୁକୁ ମୃତ୍ୟୁ କବଳକୁ ନିଜ ହାତରେ ଠେଲିଦେବା ବା ନିଜର ଚକ୍ଷୁ ସମ୍ମୁଖରେ ନିଜର ନବଜାତ ଶିଶୁର ମୃତ୍ୟୁକୁ ଦର୍ଶନ କରିବା ନିଶ୍ଚିତ ଭାବରେ ଅସହ୍ୟ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ପ୍ରକୃତ ପକ୍ଷେ ଯେତେବେଳେ ସେ ମହାରାଜ ପରୀକ୍ଷିତଙ୍କ ନିକଟରେ ବର୍ଣ୍ଣନା କରୁଥିଲେ ଏଇ କଥା, ସେତେବେଳେ ସେ କହୁଛନ୍ତି ଯେ କିଂ ଦୁଃସହ ମୁଁ ସାଧୁ ନା, ଯେଉଁମାନେ ସାଧୁ ସ୍ୱଭାବ ସମ୍ପନ୍ନ, ଅର୍ଥାତ୍ ଯେଉଁମାନେ ଭଗବାନଙ୍କର ଭକ୍ତ, ତାଙ୍କ ପାଇଁ କଣ ଦୁଃସହ ହେଇପାରେ, ଅର୍ଥାତ୍ ସେମାନେ ସବୁକିଛି ସହନ କରିପାରନ୍ତି, ସବୁ ପ୍ରକାର କଷ୍ଟ ସେମାନେ ସହନ କରିପାରନ୍ତି ଯେଉଁମାନେ ଭଗବାନ କୃଷ୍ଣଙ୍କର ଭକ୍ତ। ଯେଉଁମାନେ ସାଧୁ ସ୍ୱଭାବ ସମ୍ପନ୍ନ ସେମାନେ ସବୁକିଛି ସହନ କରିପାରନ୍ତି, ତେଣୁ ତାଙ୍କ ପାଇଁ କିଛି ଦୁଃସହ ନୁହଁ। ଯଦିଓ ବସୁଦେବଙ୍କ ପାଇଁ ଏହା ଦୁଃସହ୍ୟ ଥିଲା, ନିଜର ଶିଶୁପୁତ୍ରକୁ ମୃତ୍ୟୁ ହାତରେ ଟେକିଦେବା, କିନ୍ତୁ ବସୁଦେବ ତାଙ୍କର ଛାତିକୁ ପଥର କରି ସେ ଏସବୁ ସହନ କରିଥିଲେ। ଏବଂ ବିଦୁଷାଂ କିଂ ଅପେକ୍ଷିତମ୍, ଅବଶ୍ୟ ବସୁଦେବ କୌଣସି ସାଧାରଣ ପିତା ନଥିଲେ ବା ସାଧାରଣ ମନୁଷ୍ୟ ନଥିଲେ, ସେ ଭଗବାନଙ୍କର ପିତାର ଗୌରବ ଲାଭ କରିଥିଲେ, ଭଗବାନ ଶ୍ରୀକୃଷ୍ଣଙ୍କର ପିତା ହେବାର ଗୌରବ ଲାଭ କରିଥିଲେ ଏବଂ ପରମ ବିଦ୍ୱାନ ଥିଲେ। ତେଣୁ ସେହି ବସୁଦେବ ଯିଏକି ପରମ ବିଦ୍ୱାନ ଏବଂ ଭକ୍ତିରେ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ବା ଭଗବାନ ବିଷ୍ଣୁଙ୍କ ଚରଣରେ ତାଙ୍କର ଅନନ୍ୟ ଭକ୍ତି ରହିଥିଲା, ତେଣୁ ତାଙ୍କ ପାଇଁ ଏପରି ତ୍ୟାଗ କିଛି ଅସମ୍ଭବ ନୁହେଁ। ତେଣୁ ତାଙ୍କଠାରୁ କଣ ଅପେକ୍ଷା କରାଯାଇପାରେ, ତେଣୁ ବସୁଦେବ ଯେ ଏପରି ତ୍ୟାଗ କରିବେ ନିଜର ଶିଶୁପୁତ୍ରକୁ ଜନ୍ମ ହେବା ମାତ୍ରେ, ଏଥିରେ କିଛି ଅସମ୍ଭବ ବା ଆଶ୍ଚର୍ଯ୍ୟ ହେବାର ନାହିଁ। ଏବଂ ସେହି ବସୁଦେବ କିଂ ଅକାର୍ଯ୍ୟ କଦର୍ଯ୍ୟାଣ, କିନ୍ତୁ ସେ ବସୁଦେବ ଏପରି ତ୍ୟାଗ ସ୍ୱୀକାର କରି ନିଜର ଶିଶୁପୁତ୍ରକୁ ଯେତେବେଳେ କଂସ ହାତରେ ଦେବେ, ସେତେବେଳେ କଂସ ଯିଏକି ଆସୁରିକ ପ୍ରବୃତ୍ତି ସମ୍ପନ୍ନ ଅସୁର, ତା ପାଇଁ ସବୁକିଛି ସମ୍ଭବ, କଂସ ସବୁକିଛି କରିପାରିବ। ତେଣୁ ଯେଉଁମାନେ କଦର୍ଯ୍ୟ ପ୍ରକୃତି ସମ୍ପନ୍ନ ବା ଆସୁରିକ ପ୍ରବୃତ୍ତି ସମ୍ପନ୍ନ ସେମାନଙ୍କ ପାଇଁ କିଛି ଅକାର୍ଯ୍ୟ ବୋଲି ନାହିଁ। ଯଦିଓ ବସୁଦେବଙ୍କର ଏହି ପୁତ୍ର କଂସର ଭାଗିନେୟ ଭଣଜା, କିନ୍ତୁ କଂସ ସେମାନଙ୍କୁ ବଧ କରିଥିଲେ, ତେଣୁ ଯେଉଁମାନେ ଆସୁରିକ ପ୍ରବୃତ୍ତି ସମ୍ପନ୍ନ ସେମାନଙ୍କ ପାଇଁ ଅକାର୍ଯ୍ୟ ବୋଲି କିଛି ନାହିଁ। ଯଦିଓ ମାତୃର କାର୍ଯ୍ୟ ନୁହେଁ ନିଜର ଭଣଜାକୁ ବଧ କରିବା, କିନ୍ତୁ କଂସ ସେପରି କାର୍ଯ୍ୟ କରିଥିଲା, ତା ପାଇଁ କିଛି ଅକାର୍ଯ୍ୟ ନଥିଲା। ଦୁସ୍ତେଜ କିଂ ଧୃତ ଆତ୍ମନା, କିନ୍ତୁ ଯେଉଁମାନେ ଧୃତ ଆତ୍ମନ ଅର୍ଥାତ୍ ଭଗବାନଙ୍କୁ ହୃଦୟରେ ଧାରଣ କରୁଛନ୍ତି, ବସୁଦେବ ଯେପରି ଭଗବାନଙ୍କୁ ଧାରଣ କରିଥିଲେ ହୃଦୟରେ, ତେଣୁ ତାଙ୍କ ପାଇଁ କିଛି ଦୁସ୍ତେଜ ନଥିଲା, ସେ ସବୁକିଛି ତ୍ୟାଗ କରିବା ପାଇଁ ପ୍ରସ୍ତୁତ ଥିଲେ। ତେଣୁ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ସବୁକିଛି ସହନ କରିପାରନ୍ତି ଏବଂ ସବୁକିଛି ତ୍ୟାଗ କରିପାରନ୍ତି, ତାଙ୍କ ପାଇଁ କିଛି ଦୁସ୍ତେଜ ନାହିଁ। ତେଣୁ ଏପରି ପରିସ୍ଥିତିରେ ଯେତେବେଳେ କଂସ ନିକଟରେ ବସୁଦେବ ନିଜର ଶିଶୁପୁତ୍ରକୁ ଅର୍ପଣ କଲେ, ପୁଣି ସେଇ କଂସ ଯେତେବେଳେ ଦେଖିଲା ଯେ ବସୁଦେବ ତାଙ୍କର ସଦ୍ୟ ଜନ୍ମିତ ଶିଶୁପୁତ୍ରକୁ ଧରି ଆସିଛନ୍ତି, ତାଙ୍କ ନିକଟକୁ ତାଙ୍କର କଥା ରକ୍ଷା କରିଛନ୍ତି, ସେତେବେଳେ କଂସ ଅତ୍ୟନ୍ତ ପ୍ରସନ୍ନ ହେଲା। ସେ ଭାବିଲା ଯେ ବସୁଦେବ ପ୍ରକୃତ ପକ୍ଷେ ତାଙ୍କର ପ୍ରତିଜ୍ଞାଙ୍କୁ ରକ୍ଷା କରିଛନ୍ତି, ପ୍ରତିଜ୍ଞାଙ୍କୁ ରକ୍ଷା କରି ନିଜର ଜନ୍ମଜାତ ସଦ୍ୟଜାତ ଶିଶୁପୁତ୍ରକୁ ସେ ତାଙ୍କ ନିକଟକୁ ଆଣିଛନ୍ତି। ଏବଂ ବସୁଦେବ ଭଲ ଭାବରେ ଜାଣିଛନ୍ତି ଯେ କଂସ ତାଙ୍କର ହତ୍ୟା କରିପାରେ, ତେଣୁ କଂସ ଅତ୍ୟନ୍ତ ପ୍ରସନ୍ନ ହୋଇ ବସୁଦେବଙ୍କୁ କହୁଛି ଯେ ହେ ବସୁଦେବ, ତୁମର ଏ ଶିଶୁପୁତ୍ର ଠାରୁ ମୋର କୌଣସି ମୃତ୍ୟୁର ଭୟ ନାହିଁ। ପ୍ରକୃତ ପକ୍ଷେ ତୁମର ଅଷ୍ଟମ ପୁତ୍ର ବା ଅଷ୍ଟମ ସନ୍ତାନ ପକ୍ଷରୁ ମୋ ପାଇଁ ମୃତ୍ୟୁର ଭୟ ରହିଛି, ତେଣୁ ତୁମେ ଏଇ ଶିଶୁପୁତ୍ରଟିକୁ ଫେରେଇ ନେଇଯାଅ ଗୃହକୁ। ତେଣୁ ବସୁଦେବ ଆଶ୍ଚର୍ଯ୍ୟ ହେଇଛନ୍ତି କଂସର ଏକଦୃଶ ବ୍ୟବହାର ଦର୍ଶନ କରି, କିନ୍ତୁ ବସୁଦେବ କଂସର ଏ କଥାକୁ ବିଶ୍ୱାସ କରିପାରିନାହାନ୍ତି। ଯଦିଓ କଂସର ଆଦେଶ ଅନୁସାରେ ସେ ନିଜର ଶିଶୁପୁତ୍ରକୁ ଧରି ଗୃହକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି, କିନ୍ତୁ ବସୁଦେବ ଭଲ ଭାବରେ ଜାଣିଛନ୍ତି ଯେ କଂସର କଥା ଉପରେ କେବେ ବିଶ୍ୱାସ କରାଯାଇ ନପାରେ, ଯେହେତୁ ସେ ଆସରିକ ପ୍ରବୃତ୍ତି ସମ୍ପନ୍ନ, ଯେକୌଣସି ସମୟରେ ସେ ତାର କଥାକୁ ବଦଳେଇ ଦେଇପାରେ ପରିବର୍ତ୍ତନ କରିପାରେ। କାରଣ କଂସ ଯେହେତୁ ଚରିତ୍ରହୀନ ଏବଂ ନିରପତ୍ରବ ଅର୍ଥାତ ନିର୍ଲଜ, ତାର କୌଣସି ଲଜ୍ଜା ନାହିଁ, ଯେପରି କୌଣସି ସାଧୁ ବ୍ୟକ୍ତି କୌଣସି କଥା ଦେଇଥିଲେ କଥାକୁ ରକ୍ଷା କରି ନପାରିଲେ ଲଜ୍ଜିତ ହୋଇଥାନ୍ତି, କିନ୍ତୁ କଂସ ତାର କଥାକୁ ରକ୍ଷା କରି ନପାରିଲେ ସେ ଲଜ୍ଜିତ ହେବାର କୌଣସି ପ୍ରଶ୍ନ ଉଠୁନି, ଯେହେତୁ ସେ ଚରିତ୍ରହୀନ ଏବଂ ତାର ଇନ୍ଦ୍ରିୟମାନଙ୍କୁ ସେ ସଂଯମ କରିବା ପାଇଁ ଅକ୍ଷମ, ତେଣୁ ସେ ଯେକୌଣସି କାର୍ଯ୍ୟ ଯେକୌଣସି ସମୟରେ କରିପାରେ, ଏକଥା ବସୁଦେବ ଭଲ ଭାବରେ ଜାଣିଛି। ତେଣୁ ଯେତେବେଳେ ସେ ଶିଶୁପୁତ୍ରକୁ ଧରି ଗୃହକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି, ସେତେବେଳେ ସେ ଆନନ୍ଦିତ ହେଉନାହାନ୍ତି, ଯଦିଓ ଆନନ୍ଦ ପ୍ରାପ୍ତ ହେବାର କଥା ଯେ ମୃତ୍ୟୁ କବଳରୁ ସେ ଶିଶୁପୁତ୍ରକୁ ଫେରେଇ ଆଣୁଛନ୍ତି, କିନ୍ତୁ ବସୁଦେବ ଅତ୍ୟଧିକ ଆନନ୍ଦିତ ହେଇନାହାନ୍ତି। କାରଣ ସେ ଜାଣିଛନ୍ତି କଂସ ଯେକୌଣସି ସମୟରେ ତାର ମତ ପରିବର୍ତ୍ତନ କରିଦେଇପାରେ, ଏବଂ ଠିକ୍ ସେୟା ହିଁ ବସୁଦେବ ଯେତେବେଳେ ଗୃହକୁ ଧରି ଶିଶୁପୁତ୍ରକୁ ଫେରି ଆସିଛନ୍ତି, ଏଣେ ନାରଦ ମୁନି ଆସି କଂସ ନିକଟରେ ପହଞ୍ଚନ୍ତି। ତେଣୁ ନାରଦ ମୁନି ପ୍ରଥମେ ଯେତେବେଳେ ଆସି କଂସର ନଗରରେ ଆସି ପହଞ୍ଚନ୍ତି, କଂସ ଦୂତ ମୁଖରୁ ଏ ସମ୍ବାଦ ଶ୍ରବଣ କରିଛି ଯେ ନାରଦ ମୁନି ତାକୁ ଦେଖା କରିବା ପାଇଁ ଆସିଛନ୍ତି। ତେଣୁ କଂସ ନାରଦ ମୁନିଙ୍କୁ ସ୍ୱାଗତ କରିବା ପାଇଁ ନିଜେ ଆସନରୁ ଉଠି ନାରଦ ମୁନିଙ୍କ ନିକଟକୁ ଚାଲି ଆସିଛି ଏବଂ ନାରଦ ମୁନିଙ୍କୁ ଉପଯୁକ୍ତ ଆସନ ପ୍ରଦାନ କରି ତାଙ୍କର ଅଭ୍ୟର୍ଥନା କରି ତାଙ୍କର ଆସିବାର କାରଣ ଜିଜ୍ଞାସା କରି, ସେତେବେଳେ ନାରଦ ମୁନି କଂସର ଅଭ୍ୟର୍ଥନାରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ କଂସକୁ କହୁଛନ୍ତି ଯେ କଂସ, ମୁଁ ତୋର ଅଭ୍ୟର୍ଥନାରେ ଅତ୍ୟଧିକ ସନ୍ତୁଷ୍ଟ ହୋଇଛି, କିନ୍ତୁ ମୁଁ ତୋତେ ଗୋଟିଏ ଗୁପ୍ତ କଥା କହିବା ପାଇଁ ଆସିଛି, ଯେହେତୁ ମୁଁ ତୋ ଉପରେ ସନ୍ତୁଷ୍ଟ, ତେଣୁ ମୁଁ ଗୋଟିଏ ଗୁପ୍ତ କଥା ତୋତେ କହିବା ପାଇଁ ଚାହୁଁଛି। ତେଣୁ କଂସ ଆଗ୍ରହ ପ୍ରକାଶ କରି ସେ ଗୁପ୍ତ କଥାଟି କ'ଣ ଜାଣିବା ପାଇଁ ଇଚ୍ଛା ପ୍ରକାଶ କଲା। ସେତେବେଳେ ନାରଦ ମୁନି କହିଲେ ଯେ ପ୍ରକୃତ ପକ୍ଷେ ମୁଁ ଯେତେବେଳେ ସ୍ୱର୍ଗଲୋକର ନନ୍ଦନକାନନ ଦେଇ ଆସୁଥିଲି ଏଇ ପୃଥିବୀ ପୃଷ୍ଠକୁ, ସେତେବେଳେ ମୁଁ ଦେଖିଲି ଯେ ସ୍ୱର୍ଗର ଦେବତାମାନେ ସବୁ ଦଳ ଦଳ ହୋଇ ଯାଉଛନ୍ତି ସୁମେରୁ ପର୍ବତ ଆଡ଼କୁ, ତେଣୁ ମୁଁ ମଧ୍ୟ ସେମାନଙ୍କ ସାଥିରେ ଗଲି ସୁମେରୁ ପର୍ବତ ଏବଂ ସେଠାରେ ଦେଖିଲି ଯେ ସେଠାରେ ଦେବତାମାନଙ୍କର ବିରାଟ ସଭାର ଆୟୋଜନ ହେଇଛି ଏବଂ ସେଠାରେ ବ୍ରହ୍ମା ଶିବ ଆଦି ସମସ୍ତେ ଆଧିକାରିକ ଦେବତାମାନେ ଉପସ୍ଥିତ ଅଛନ୍ତି ଅନ୍ୟ ଦେବତାମାନେ ସବୁ ଉପସ୍ଥିତ ଅଛନ୍ତି ସେମାନଙ୍କ ଭିତରେ ବିଚାର ଆଲୋଚନା ସବୁ ଚାଲିଛି ସେମାନେ ସବୁ ଯୋଜନା କରୁଛନ୍ତି ଯେ ଏଇ ପୃଥିବୀ ପୃଷ୍ଠରେ ଯେତେ ସବୁ ଆସୁରିକ ପ୍ରବୃତ୍ତି ସମ୍ପନ୍ନ ବ୍ୟକ୍ତି ଅଛନ୍ତି ବା ଅସୁର ସ୍ୱଭାବଯୁକ୍ତ ବ୍ୟକ୍ତି ଅଛନ୍ତି ସେମାନଙ୍କର ସମସ୍ତଙ୍କର ବଧ କରିବା ପାଇଁ ଦେବତାମାନେ ଯୋଜନା କରୁଛନ୍ତି ମୁଁ ସେ ସଭାରୁ ଜାଣିପାରିଲି ଯେ ସେମାନଙ୍କ ସହିତ ତୋର ବଧର ମଧ୍ୟ ବ୍ୟବସ୍ଥା ସେମାନେ କରୁଛନ୍ତି ଆଉ ତୁ ଜାଣିନୁ ତୋର ପୂର୍ବ ଜନ୍ମରେ ତୁ କାଳନେମୀ ନାମକ ରାକ୍ଷସ ଥିଲୁ ତମେ ସବୁ କହୁଛନ୍ତି ନାରଦ ମାନେ ତୋର ନାମ କାଳନେମୀ ଥିଲା ଏବଂ ଭଗବାନ ବିଷ୍ଣୁ ତୋତେ ବଧ କରିଥିଲେ ତେଣୁ ସେ ଭଗବାନ ବିଷ୍ଣୁ ହେଉଛନ୍ତି ତୋର ପ୍ରକୃତ ବଧକାରୀ ଏବଂ ସେ ଦେବତାମାନଙ୍କର ପକ୍ଷ ଗ୍ରହଣ କରିଥାନ୍ତି ତେଣୁ ବର୍ତ୍ତମାନ ତୋର ବଧର ମଧ୍ୟ ଯୋଜନା ହୋଇଛି ଅନ୍ୟ ଅସୁରମାନଙ୍କ ବଧର ଯୋଜନା ସହିତ ତୋର ବଧ ପାଇଁ ଦେବତାମାନେ ଯୋଜନା କରିଛନ୍ତି ଏବଂ ପ୍ରକୃତ ପକ୍ଷେ ଏସବୁ ଦେବତାମାନେ ବର୍ତ୍ତମାନ ଯଦୁବଂଶରେ ଜନ୍ମଗ୍ରହଣ କରିସାରିଲେ ତେଣୁ ଯଦୁବଂଶରେ ଯଦୁ ଭୋଜ ବିଷ୍ଣୁ ବଂଶରେ ଏମାନେ ସବୁ ଜନ୍ମଗ୍ରହଣ କରିସାରିଲେଣି ଏବଂ ବ୍ରଜରେ ଯେଉଁ ନନ୍ଦ ମହାରାଜ ଏବଂ ଗୋପମାନେ ରହିଛନ୍ତି ଏମାନେ ସବୁ ଦେବତାଙ୍କର ଅଂଶ ଏବଂ ମଥୁରାରେ ଯେଉଁମାନେ ରହିଛନ୍ତି ବସୁଦେବ ଆଦି ଏମାନେ ସମସ୍ତ ଦେବତାଙ୍କର ଅଂଶ ଏବଂ ତୋର ଯେଉଁମାନେ ଅନୁଚରୀ ମଧ୍ୟ ରହିଛନ୍ତି ଯେପରି ଅକ୍ରୁର ଆଦି ସେମାନେ ମଧ୍ୟ ଦେବତାଙ୍କର ଅଂଶ ତେଣୁ ଏହିପରି ନାରଦ ମୁନି ଯେତେବେଳେ ରହସ୍ୟ ଉଦ୍ଘାଟନ କଲେ କଂସ ନିକଟରେ ଯେ କିପରି ଦେବତାମାନଙ୍କର ଯୋଜନା ହେଇଛି ତାକୁ ବଧ କରିବା ପାଇଁ ଏକଥା କହି ନାରଦ ମୁନି ସେ ସ୍ଥାନ ତ୍ୟାଗ କରି ଚାଲିଗଲେ ତେଣୁ କଂସ ବର୍ତ୍ତମାନ ତାର ବୁଦ୍ଧି ପରିବର୍ତ୍ତନ ହେଇଗଲା ସେ ଯେତେବେଳେ ତାର ଅନୁଚରମାନଙ୍କ ସହିତ ସବୁ ଏହା ଉପରେ ବିଚାର ଆଲୋଚନା କଲା ତେଣୁ କଂସ ବର୍ତ୍ତମାନ ସ୍ଥିର କଲା ତାର ପରବର୍ତ୍ତୀ ପଦକ୍ଷେପ ସେ କ'ଣ କରିବ ତେଣୁ କଂସ ନିଜର ଶ୍ୱଶୁର ଜରାସନ୍ଧର ସାହାଯ୍ୟ ପ୍ରାପ୍ତ ହେଉଥିଲା ଜରାସନ୍ଧ କଂସର ଶ୍ୱଶୁର ଥିଲା ଜରାସନ୍ଧ ନରକାସୁର ଏବଂ ଅନ୍ୟ ସବୁ ଯେତେ ଅସୁରମାନେ ଥିଲେ ସମସ୍ତଙ୍କ ସାହାଯ୍ୟରେ କଂସ ବର୍ତ୍ତମାନ ଯଦୁବଂଶୀ ମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କଲା ସେମାନଙ୍କୁ ଦେବତା ଜ୍ଞାନ କରି କଂସ ଅତ୍ୟାଚାର ଆରମ୍ଭ କଲା ଏବଂ କଂସର ଭୟରେ ଅନେକ ଯଦୁବଂଶୀ ମଥୁରା ତ୍ୟାଗ କରି ସେମାନେ ଅନ୍ୟ ଦେଶକୁ ଯାଇ ସେଠାରେ ଗୁପ୍ତ ଭାବରେ ଜୀବନଯାପନ କଲେ ପାଞ୍ଚାଳ କୋଶଳ କୁରୁ ଏପରି ବିଭିନ୍ନ ଦେଶକୁ ଯାଇ ସେମାନେ ସେଠାରେ ଆତ୍ମଗୋପନ କଲେ ଏବଂ କେହି କେହି ଯାଦବ କଂସର ନୀତି ନିୟମକୁ ମାନିବା ପାଇଁ ରାଜି ହୋଇ ତା ନିକଟରେ ରହିଲେ ତାର ଅନୁସର ହେଲେ କାରଣ ସେମାନଙ୍କର ଉଦ୍ଦେଶ୍ୟ ଥିଲା ଯେ ଭଗବାନ ଯେତେବେଳେ ଆବିର୍ଭୂତ ହେବେ ଯେ ଭବିଷ୍ୟବାଣୀ ହେଇଛି ଯେ ଦେବକୀଙ୍କର ଅଷ୍ଟମ ଗର୍ଭରେ ଭଗବାନ ଆବିର୍ଭୂତ ହେବେ ଏବଂ କଂସକୁ ବଧ କରିବେ ତେଣୁ ଭଗବାନଙ୍କର ଏସବୁ ଲୀଳା ଦର୍ଶନ କରିବା ପାଇଁ କିଛି ଯାଦବ ସେହି ମଥୁରାରେ କଂସର ଅନୁଗତ ହେଇ ରହିବାକୁ ଇଚ୍ଛା କଲେ ତେଣୁ ଏହିପରି ଭାବରେ କଂସ ସବୁ ସମସ୍ତ ଯଦୁବଂଶୀମାନଙ୍କୁ ବି ଅତ୍ୟାଚାର ଆରମ୍ଭ କଲା ଯେହେତୁ ସେମାନେ ସବୁ ମଥୁରା ତ୍ୟାଗ କରି ଚାଲିଗଲେ ତେଣୁ କଂସ ନିଜର ପିତା ଉଗ୍ରସେନଙ୍କୁ ଯିଏକି ସେତେବେଳେ ମଥୁରାର ରାଜା ଥିଲେ ତାଙ୍କୁ ବନ୍ଦୀ କଲା। ତାଙ୍କୁ ବନ୍ଦୀ କରି ନିଜେ ମଥୁରାର ରାଜସିଂହାସନରେ ଉପବେଶନ କଲା। ମଥୁରାର ରାଜା ହେଲା କଂସ ଏବଂ ବସୁଦେବ ଦେବକୀଙ୍କୁ ସେ ବନ୍ଦୀ କଲା ଏବଂ ଯେଉଁ ପୁତ୍ରକୁ ସେ ଫେରେଇ ଦେଇଥିଲା ବସୁଦେବଙ୍କୁ ପ୍ରଥମ ପୁତ୍ରକୁ କୀର୍ତ୍ତିମାନ ସେ ପୁତ୍ରକୁ ନିଜେ ବସୁଦେବ ଦେବକୀଙ୍କର ସମ୍ମୁଖରେ କଂସ ହତ୍ୟା କଲା। ଏହିପରି ଭାବରେ କଂସର ଅତ୍ୟାଚାର ଚତୁର୍ଦିଗରେ ପରିବ୍ୟାପ୍ତ ହେଲା। ଭକ୍ତମାନଙ୍କ ଉପରେ ଅତ୍ୟାଚାର ତାର ଆରମ୍ଭ ହେଲା। ତେବେ ଏଠାରେ ପ୍ରଶ୍ନ ଉଠେ ଯେ ନାରଦ ମୁନି ଯିଏକି ଜଗତର ମଙ୍ଗଳ ପାଇଁ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ଭ୍ରମଣ କରିଥାନ୍ତି, ସେ କଂସ ନିକଟରେ ଏପରି ରହସ୍ୟ ଉଦ୍ଘାଟନ କାହିଁକି କଲେ ଯାହାଦ୍ୱାରା କଂସ ବସୁଦେବଙ୍କର ପୁତ୍ରର ବଧ କଲା ଏବଂ ଦାଦବମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କଲା। ତେବେ ଦେବତାମାନେ ଚାହୁଁଥିଲେ ଯେ ଅତି ଶୀଘ୍ର କଂସର ବଧ ହେଉ, ଅନ୍ୟ ସବୁ ଅସ୍ତ୍ରମାନଙ୍କର ବଧ ହେଉ, କଂସର ବଧ ହେଉ। ତେଣୁ କଂସର ବଧକୁ ଅତି ଶୀଘ୍ର ସମ୍ପନ୍ନ କରିବା ପାଇଁ ନାରଦ ମୁନି ଆସି କଂସକୁ ଏ ଘଟଣା ଜଣାଇଦେଲେ ଦେବତାମାନଙ୍କର ଯୋଜନା ସମ୍ବନ୍ଧରେ, ଯାହାଦ୍ୱାରା କଂସ ଯେହେତୁ ଅସୁର ସ୍ୱଭାବ ଯୁକ୍ତ ତେଣୁ ସେ କ୍ରୋଧାନ୍ୱିତ ହୋଇ ଏ ଯଦୁବଂଶୀମାନଙ୍କ ଉପରେ ଏବଂ ଭକ୍ତମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିବ, ଯାହାଫଳରେ ଭଗବାନ କୃଷ୍ଣ ଅତି ଶୀଘ୍ର ଆବିର୍ଭୂତ ହୋଇ କଂସର ବଧ କରିବେ। ତେବେ ଯଦି କଂସ ବସୁଦେବଙ୍କର ଅନ୍ୟ ପୁତ୍ରମାନଙ୍କର ବଧ କରିନଥାନ୍ତା ତାହେଲେ ହୁଏତ ଦେବକୀ ବସୁଦେବଙ୍କର ସେ ଶତ୍ରୁ ହୋଇନଥାନ୍ତା ବା ଭଗବାନ କୃଷ୍ଣ କଂସର ବଧ କରିବା ପାଇଁ ଇଚ୍ଛା ପ୍ରକାଶ କରିନଥାନ୍ତି। କିନ୍ତୁ ଏ କାର୍ଯ୍ୟ ଦ୍ୱାରା ବର୍ତ୍ତମାନ କଂସ ଯେତେବେଳେ ଦେବକୀ ଏବଂ ବସୁଦେବଙ୍କର ପୁତ୍ରମାନଙ୍କର ବଧ ଗୋଟିଏ ପରେ ଗୋଟିଏ କରିବାକୁ ଆରମ୍ଭ କଲା, ପ୍ରତିବର୍ଷ ଏହିପରି 6ଟି ପୁତ୍ରଙ୍କର ବଧ କଲା କଂସ, ତେଣୁ ତାଦ୍ୱାରା କଂସ ପ୍ରକୃତ ପକ୍ଷେ ଦେବକୀ ଓ ବସୁଦେବଙ୍କ ପ୍ରତି ଶତ୍ରୁଭାବପୂର୍ଣ୍ଣ ହୋଇ ସେ ବର୍ତ୍ତମାନ ଭଗବାନଙ୍କୁ ଆହ୍ୱାନ କରୁଛି ତାର ବଧ ପାଇଁ, ଅର୍ଥାତ୍ ଭଗବାନ ଅତି ଶୀଘ୍ର ଦେବକୀଙ୍କ ଗର୍ଭରେ ଉତ୍ପନ୍ନ ହେବେ ଏବଂ କଂସର ବଧ କରିବେ। ତେବେ ଏଇ ଯେଉଁ 6ଟି ପୁତ୍ରଙ୍କର ବଧ କଂସ କଲା, ଯଦିଓ ବାହ୍ୟ ଦୃଷ୍ଟିରୁ ସେମାନେ ସମସ୍ତେ ଦେବକୀଙ୍କର ପୁତ୍ର ଥିଲେ, କିନ୍ତୁ ପ୍ରକୃତ ପକ୍ଷେ ଏଇ ଦେବକୀଙ୍କର ପ୍ରଥମ 6ଟି ପୁତ୍ର ସେମାନେ କଂସର ହିଁ ପୁତ୍ର ଥିଲେ। କେବଳ ଦେବକୀଙ୍କ ପୁତ୍ର ରୂପରେ ଜନ୍ମ ହୋଇଥିଲେ ସେମାନେ, କିନ୍ତୁ ଯେତେବେଳେ କଂସ ପୂର୍ବ ଜନ୍ମରେ କାଳନେମୀ ନାମକ ରାକ୍ଷସ ଥିଲା ସେତେବେଳେ ଏଇ 6ଟି ପୁତ୍ର କାଳନେମୀର ହିଁ ପୁତ୍ର ଥିଲେ, ତାଙ୍କୁ ଷଡ଼ଗର୍ଭ ବୋଲି କୁହାଯାଏ। ତେବେ ଏମାନେ କିପରି ଦେବକୀଙ୍କର ପୁତ୍ର ଭାବରେ ଜନ୍ମଗ୍ରହଣ କଲେ, ଯେଉଁମାନେ କାଳନେମୀ ଅସୁରର ପୁତ୍ର ଥିଲେ ଏମାନେ ଦେବକୀଙ୍କର ପୁତ୍ର ଭାବରେ କିପରି ଜନ୍ମଗ୍ରହଣ କଲେ, ତେଣୁ ସେମାନଙ୍କର ପୂର୍ବ ଜନ୍ମର ଇତିହାସ ହେଉଛି ଯେ ପ୍ରକୃତ ପକ୍ଷେ ସେମାନେ ସର୍ବପ୍ରଥମେ ମରିଚି ଋଷିଙ୍କର ପୁତ୍ର ଥିଲେ ଏବଂ ସେମାନେ ବହୁତ ଶକ୍ତିଶାଳୀ ଥିଲେ, ତେଣୁ ମରିଚିଙ୍କର ପୁତ୍ର ଯିଏକି ବ୍ରହ୍ମାଙ୍କର ପୁତ୍ର ଥିଲେ ମାନସ ପୁତ୍ର ମରିଚି, ତାଙ୍କର ପୁତ୍ର ଏଇ ଥିଲେ ଏଇ 6 ଜଣ, ସେମାନେ ମୁନି ଋଷିମାନଙ୍କୁ
ସବୁ ବିଭିନ୍ନ ପ୍ରକାର ହଇରାଣ କରୁଥିଲେ। ତେଣୁ ମୁନି ଋଷି ମାନେ ତାଙ୍କୁ ଅସୁର ଜନିରେ ଜନ୍ମଗ୍ରହଣ କରିବା ପାଇଁ ଅଭିଶାପ ଦେଇଥିଲେ, ଯାହାଫଳରେ ସେମାନେ କାଳନିନୀର ପୁତ୍ର ଭାବରେ ଜନ୍ମ ହେଲେ ଅସୁର ଜନିରେ। ଏବଂ କାଳନିନୀର ଯେତେବେଳେ ପୁତ୍ର ଭାବରେ ଜନ୍ମ ହେଲେ, ସେତେବେଳେ ସେମାନେ ତପସ୍ୟା କରିବା ପାଇଁ ବନକୁ ଯାଇ କଠୋର ତପସ୍ୟାରେ ରତ ହେଲେ ଏବଂ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଇଚ୍ଛା କଲେ। ତାଙ୍କର କଠୋର ତପସ୍ୟାରେ ବ୍ରହ୍ମା ଯେତେବେଳେ ସନ୍ତୁଷ୍ଟ ହୋଇ ତାଙ୍କୁ ବରଦାନ ଦେବା ପାଇଁ ଚାହିଁଲେ, ସେତେବେଳେ ସେମାନେ ଏହି ବରଦାନ ମାଗିଥିଲେ ଯେ ସେମାନଙ୍କୁ କୌଣସି ଦେବତା, ମନୁଷ୍ୟ ବା ଋଷିମାନେ ବା ଅନ୍ୟ କୌଣସି ପ୍ରାଣୀ ସେମାନଙ୍କୁ ଯେପରି ବଧ କରିପାରିବ ନା ବା ତାଙ୍କୁ ପରାଜିତ କରିପାରିବ ନା। ତେଣୁ ବ୍ରହ୍ମା ଏପରି ବର ସେମାନଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ହିରଣ୍ୟକଶିପୁ ଯିଏକି ଏମାନଙ୍କର ପିତାମହ ଥିଲା, ସେ ଯେତେବେଳେ ଶ୍ରବଣ କଲା ଯେ ଏଇ ଷଡ଼ଗର୍ଭ ତାର ସାହାଯ୍ୟ ନ ନେଇ ଯାଇ ତପସ୍ୟା କରି ବ୍ରହ୍ମାଙ୍କଠାରୁ ବରଦାନ ପ୍ରାପ୍ତ ହୋଇଛନ୍ତି, ସେତେବେଳେ ସେ ସେମାନଙ୍କୁ ଡାକି କହିଲା ଯେ ତୁମମାନେ ମୋର ଅଧୀନରେ ନ ରହି ମୋଠାରୁ ସାହାଯ୍ୟ ନ ନେଇ ତୁମେ ବ୍ରହ୍ମାଙ୍କ ନିକଟକୁ ଯାଇଛ ବରଦାନ ପ୍ରାପ୍ତ ହେବା ପାଇଁ, ତେଣୁ ମୁଁ ଅଭିଶାପ ଦେଉଛି ଯେ ତୁମେମାନେ ପରବର୍ତ୍ତୀ ଜନ୍ମରେ ଦେବକୀଙ୍କ ପୁତ୍ର ଭାବରେ ଜନ୍ମଗ୍ରହଣ କରିବ ଏବଂ ତୁମର ପିତା କାଳନେମୀ ସେ କଂସ ଭାବରେ ଜନ୍ମଗ୍ରହଣ କରିବ ଏବଂ ତାରି ଦ୍ୱାରା ତୁମେ ନିହତ ହେବ ନିଜର ପିତା ଦ୍ୱାରା। ତେଣୁ ଏହିପରି ଅଭିଶପ୍ତ ହୋଇ ଏହି ଷଡ଼ଗର୍ଭ ସେମାନେ ଦେବକୀଙ୍କର ପୁତ୍ର ଭାବରେ ଜନ୍ମଗ୍ରହଣ କରିଥିଲେ। ଯଦିଓ ସେମାନେ ଅସୁର ଥିଲେ ଏବଂ କଂସର ନିଜ ପୁତ୍ର ଥିଲେ, ପୂର୍ବ ଜନ୍ମର ପୁତ୍ର, ଏବଂ କଂସ ନିଜର ପୁତ୍ରମାନଙ୍କୁ ହିଁ ପ୍ରକୃତ ପକ୍ଷେ ବଧ କଲା। ତେବେ ଏଠାରେ ଆଉ ଗୋଟିଏ ପ୍ରଶ୍ନ ଉଠେ ଯେ ଦେବକୀ ଯିଏକି ଭଗବାନଙ୍କର ମାତା, ଭଗବାନଙ୍କର ଶକ୍ତି, ତାଙ୍କ ଗର୍ଭରେ ଅସୁରମାନେ କିପରି ଜନ୍ମଗ୍ରହଣ କଲେ? ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ପ୍ରକୃତ ପକ୍ଷେ ଯେପରି ଭଗବାନ ସମସ୍ତ ଜଗତକୁ ନିଜ ଭିତରେ ଧାରଣ କରିଛନ୍ତି, କିନ୍ତୁ ତଥାପି ଭଗବାନ ଏହି ଭୌତିକ ଜଗତ ଦ୍ୱାରା ପ୍ରଭାବିତ ହୁଅନ୍ତି ନା। ଯେହେତୁ ଭୌତିକ ଜଗତ ତାଙ୍କର ମାୟା ଶକ୍ତିର ସୃଷ୍ଟି ଏବଂ ସବୁକିଛି ଭଗବାନଙ୍କର ଆଶ୍ରୟ ରହିଛି ସମସ୍ତ ଜଗତ ବିଶ୍ୱ ବ୍ରହ୍ମାଣ୍ଡ, ଏବଂ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କର ବିଶ୍ୱରୂପ ପ୍ରଦର୍ଶନ କରାଇଥିଲେ, ସେତେବେଳେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ନିଜ ଭିତରେ ଦର୍ଶନ କରାଇଥିଲେ। ମାତା ଯଶୋଦାଙ୍କୁ ଭଗବାନ ଶ୍ରୀକୃଷ୍ଣ ବାଲ୍ୟକାଳରେ ନିଜ ମୁଖ ଭିତରେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ଦର୍ଶନ କରାଇଥିଲେ। ତେଣୁ ଯଦିଓ ଏ ଭୌତିକ ଜଗତ ତାଙ୍କର ଭିତରେ ରହିଛି, ତଥାପି ଭଗବାନ ତା ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ। ତେଣୁ ଭଗବାନ କହୁଛନ୍ତି ନ ତେଷୁ ଅହଂ ଅବସ୍ଥିତ, ଯଦି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ମୋ ଭିତରେ ରହିଛି, ମୁଁ ତା ଭିତରେ ନାହିଁ। ତେଣୁ ଠିକ୍ ସେହିପରି ଦେବକୀ ଦେବ ରୂପିନା, ଯେ ଦେବତାମାନଙ୍କର ମାତା, ଭଗବାନଙ୍କର ମାତା ହିସାବରେ ଦେବକୀ ଦେବତାମାନଙ୍କର ମଧ୍ୟ ମାତା ସଦୃଶ। ତେଣୁ ତାଙ୍କ ଗର୍ଭରେ ଏଇ ଷଡ଼ଗର୍ଭ ଆଶ୍ରୟ ଗ୍ରହଣ କଲେ ମଧ୍ୟ ଦେବକୀ ତା ଦ୍ୱାରା ଦୂଷିତ ହୋଇନଥିଲେ। ତେବେ ଶ୍ରୀ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ କଂସ ଏହିପରି ଭାବରେ ଯେତେବେଳେ ଏଇ ଷଡ଼ଗର୍ଭଙ୍କର ବଧ କଲା, ଦେବକୀଙ୍କ ପୁତ୍ରମାନଙ୍କର, ଏଥିରୁ ତାର ନୃଶଂସ ଆଚରଣ ପରିଦୃଷ୍ଟ ହେଲା। ତେଣୁ ଶ୍ରୀ ଶୁକଦେବ ଗୋସ୍ୱାମୀ କହୁଛନ୍ତି মাতরং পিতরং ধাত্রন সর্বাংশ সুদস্তথা গ্রন্থি অসতৃপ্ত লব্ধা রাজা ন প্রায়ণ ভবি। সংসারে দেখা যায় যে লুব্ধ রাজাগণ, লোভী রাজাগণ, যে রাজ্য লোভী, রাজ্যের কামনা করে থাকে, সে রাজ্য লোভরে সেমানে নিজের পিতা মাতা বন্ধু বান্ধব ভ্রাতা আত্মীয় স্বজন মানকর বধ করে থাকে। তেমন এপরি রাজা মানে যে মানে কি নিজের ইন্দ্রিয় তৃপ্তি পাই অন্য মানক প্রতি হিংসা আচরণ করে থাকে, সেপাই সেমানে এপরিকি নিজ মাতাঙ্কর মধ্য বধ করে থাকে, পিতাঙ্কর বধ করে থাকে, বা ভ্রাতা আত্মীয় স্বজন মানকর বধ করে থাকে। তেমন আমি দেখিবা যে কিপরি আওরঙ্গজেব নিজের পিতাঙ্কু বন্দী করেছিলা এবং ভ্রাতা মানকু সবু বধ করেছিলা রাজ্য পাই, ঠিক সেইপরি কংস সে মধ্য রাজ্য পাই নিজের পিতাঙ্কু উগ্রসেনকু বন্দী কল এবং নিজে রাজগাদীরে অভিষিক্ত হেলা এবং নিজের ভাগিনে মানকু ভণজা মানকু নিজ হাতরে বধ করেছিলা নিজের সুরক্ষা পাই। তেমন এপরি আচরণ লুব্ধ রাজা মানক পক্ষে সম্ভব, সেমানে একথা করিপারন। তেমন এইপরি ভাবরে যেতেবেলে ছটি গর্ভ দেবকীঙ্কর ছটি গর্ভকু কংস এইপরি হত্যা কলা ছটি পুত্রঙ্কু, তেমন বর্তমান সপ্তম গর্ভরে ভগবান কৃষ্ণঙ্কর বিস্তার অংশ ভগবান বলরাম আবির্ভূত হলে, সপ্তম বৈষ্ণব ধাম ইয়ং অনন্তং প্রত্যক্ষতে, যে সপ্তম গর্ভরে দেবকীঙ্কর সপ্তম গর্ভরে বর্তমান বৈষ্ণব ধাম ভগবান বিষ্ণুঙ্কর প্রকাশ বিস্তার রূপ, যাহু অনন্ত বলে কুহযাচ্ছে সে সেই সপ্তম গর্ভরে আশ্রয় নেব। গর্ভ বভূপ দেবক্যা হর্ষ শোক বিবর্ধন, বর্তমানে সপ্তম গর্ভরে ভগবান বলরাম আসছন্তি, দেবকীঙ্কর সপ্তম গর্ভরে ভগবান বলরাম আসছন্তি, যাহাকি দেবকীঙ্কর পাই হর্ষ এবং শোকর কারণ হয়েছে। হর্ষ এইথিপাই যে দেবকী যেতবে সপ্তম গর্ভ ধারণ কলে সাধারণত মাতা মানে গর্ভধারণের অত্যধিক আনন্দ প্রকাশ করতাম, হর্ষিত হয়েছিল, কিন্তু শোক হওয়া দেবকীঙ্কু এইথিপাই যে সে জানিছিলে কংস এ গর্ভকু মধ্য নষ্ট করিব, এ পুত্রকু মধ্য হত্যা করিব, তেণু এক সময়রে হর্ষ জাত হচ্ছে এবং শোক মধ্যে জাত হচ্ছে, পুত্র ভাবি মৃত্যু সম্পর্কের চিন্তা করে, তেমন যেতবে এইপরি ভাবে দেবকী সপ্তম গর্ভ ধারণ কলে সেই সময়ের প্রকৃত পক্ষে ভগবান অনন্ত যে কি ভগবান সেবারে রই থাকেন সবু সময়ের, তেমন আমি দেখবা যে ভগবান বিষ্ণু অনন্ত শয্যা উপরে শয়ন করছেন, তেমন ভগবান অনন্ত হচ্ছেন বলরামঙ্কর বিস্তার রূপ, ভগবান কৃষ্ণঙ্কর প্রথম বিস্তার রূপ হচ্ছেন বলরাম, এবং বলরাম ভগবান কৃষ্ণঙ্কর সেবা করছেন এবং নিজকে পুঁ অনন্ত রূপে বিস্তার করে সেই ব্রহ্মাণ্ড কু ধারণ করছেন নিজ মস্তকরে, তা সহিত ভগবানকর শয্যা মধ্যে হচ্ছেন অনন্ত শয্যারে, যেপরি ভগবান বিষ্ণু শয়ন করছেন, তেণু সেই অনন্ত দেব সে বর্তমান আসছেন দেবকীঙ্কর সপ্তম গর্ভরে, দেবকীঙ্কর গর্ভরে সে ভগবান কৃষ্ণ যেতে অষ্টম গর্ভরে আসবে তাঙ্কর ସଜ୍ଜା ଭାବରେ ସେ ଦେବକୀଙ୍କ ଅଷ୍ଟମ ଗର୍ଭକୁ ପ୍ରସ୍ତୁତ କରିବେ ଭଗବାନ ଆସିବା ପାଇଁ। ତେଣୁ ଭଗବାନ ବଳରାମ ସେ ଦେବକୀଙ୍କର ସପ୍ତମ ଗର୍ଭରେ ଆସିଲେ। ତେବେ ସେହି ସମୟରେ ଭଗବାନ ଶ୍ରୀକୃଷ୍ଣ ଗୋଲକ ବୃନ୍ଦାବନରେ ତାଙ୍କର ଶକ୍ତି ଯୋଗମାୟା ଶକ୍ତି ଯିଏକି ଭଗବାନଙ୍କର ପଞ୍ଚମ ଶକ୍ତି ତାଙ୍କୁ ନିଜ ନିକଟକୁ ଡାକି ଆଦେଶ ଦେଉଛନ୍ତି। ତେବେ ଭଗବାନଙ୍କର ଅନେକ ଶକ୍ତି ରହିଛି, ପରାସ ଶକ୍ତିରେ ବିବିଧୈବ ଶୂୟତେ, ଭଗବାନଙ୍କର ଅନେକ ପ୍ରକାର ଶକ୍ତି ରହିଛନ୍ତି। ତାଙ୍କ ଭିତରେ ନଅଟି ଶକ୍ତି ହେଉଛନ୍ତି ପ୍ରଧାନ ଶକ୍ତି, ଏବଂ ଏହି ନଅଟି ଶକ୍ତି ମଧ୍ୟରୁ ପଞ୍ଚମ ଶକ୍ତି ହେଉଛନ୍ତି ଯୋଗମାୟା। ତେଣୁ ସେ ନଅଟି ଶକ୍ତି ହେଲେ ବିମଳା, ଉତ୍କର୍ଷିଣୀ, ଜ୍ଞାନ, କ୍ରିୟାଶକ୍ତି, ଯୋଗମାୟା ଶକ୍ତି, ପ୍ରଭୁ ଶକ୍ତି, ସତ୍ୟା, ଈଶାନା, ଅନୁଗ୍ରହ ଅନୁଗ୍ରହ। ଏ ନଅଟି ଶକ୍ତି ଭିତରୁ ପଞ୍ଚମ ଶକ୍ତି ହେଉଛନ୍ତି ଯୋଗମାୟା। ତେଣୁ ଭଗବାନ ଶ୍ରୀକୃଷ୍ଣ ଭଗବାନ ଅତି ବିଶ୍ୱାତ୍ମା ବିଦିତ୍ୱା କଂସଜଂ ଭୟମ୍, ଯେ ଭଗବାନ ଯିଏକି ବିଶ୍ୱାତ୍ମା ସମଗ୍ର ବିଶ୍ୱର ଆତ୍ମା ସଦୃଶ ପ୍ରାଣ ସଦୃଶ, ଭଗବାନଙ୍କର ଉପସ୍ଥିତି ବିନା ଏ ବିଶ୍ୱରେ ସୃଷ୍ଟି ସମ୍ଭବ ନୁହେଁ। ତେଣୁ ସେହି ଭଗବାନ ବିଶ୍ୱାତ୍ମା କଂସର ଠାରୁ ଯେଉଁ ଭୟ ଉତ୍ପନ୍ନ ହେଇଛି ତାଙ୍କର ଭକ୍ତମାନଙ୍କର, ତାହାକୁ ବିଦିତ ଜାଣିକରି ଯଦୁନାମ ନିଜନାଥାନ ଯୋଗମାୟା ସମାବେଶ, ଯେ କଂସ ଯେପରି ଯଦୁବଂଶ ଉପରେ ଅତ୍ୟାଚାର ଆରମ୍ଭ କରିଛି, ଯେଉଁ ଯଦୁବଂଶର ସଦସ୍ୟଗଣ ଭଗବାନ କୃଷ୍ଣଙ୍କର ପରମ ଭକ୍ତ, ତେଣୁ ବର୍ତ୍ତମାନ ଭଗବାନ ଶ୍ରୀକୃଷ୍ଣ ଯୋଗମାୟାଙ୍କୁ ନିଜ ନିକଟକୁ ଡାକି ଆଦେଶ ଦେଉଛନ୍ତି। ଗଛ ଦେବୀ ବ୍ରଜଂ ଭଦ୍ରେ ଗୋପ ଗୋଭୀ ଅଳଙ୍କୃତ, ତେଣୁ ଭଗବାନ ଯୋଗମାୟାଙ୍କୁ କହୁଛନ୍ତି, ହେ ଦେବୀ ତୁମେ ବର୍ତ୍ତମାନ ବ୍ରଜକୁ ଗମନ କର, ନନ୍ଦ ବ୍ରଜକୁ ଗମନ କର, ଯେଉଁଠାରେ ଗୋପ ଗୋପୀମାନେ ନିବାସ କରୁଛନ୍ତି, ଯାହା ଗୋପ ଗୋପୀମାନଙ୍କ ଦ୍ୱାରା ଯେଉଁ ବ୍ରଜଭୂମି ଅଳଙ୍କୃତ ହେଇଛି, ଶୋଭିତ ହେଉଛି। ତେଣୁ ବ୍ରଜଭୂମିର ଶୋଭା ହେଉଛି ସେଠାକାର ଗୋପ ଗୋପୀମାନେ ଏବଂ ଗାଭୀମାନେ, ସେମାନେ ହେଉଛନ୍ତି ବ୍ରଜଭୂମିର ଶୋଭା। ତେଣୁ ଭଗବାନ ଯୋଗମାୟାଙ୍କୁ ଆଦେଶ ଦେଉଛନ୍ତି, ତୁମେ ସେହି ଗୋପ ଗୋପୀମାନଙ୍କ ଦ୍ୱାରା ଶୋଭିତ ବ୍ରଜଭୂମିକୁ ଗମନ କର, ଏବଂ ସେଠାରେ ଯାଇ କ'ଣ କରିବ ନା, ରୋହିଣୀ ବସୁଦେବ ଭାର୍ଯ୍ୟାସ୍ତେ ନନ୍ଦ ଗୋକୁଳେ, ସେଠାରେ ବସୁଦେବଙ୍କର ଅନ୍ୟ ଏକ ଭାର୍ଯ୍ୟା ବା ପତ୍ନୀ ରୋହିଣୀ ଦେବୀ ନିବାସ କରୁଛନ୍ତି। ତେଣୁ ଯେତେବେଳେ କଂସ ବସୁଦେବ ଏବଂ ଦେବକୀଙ୍କୁ ବନ୍ଦୀ କଲା, ଏବଂ ତାପରେ କିଛି ସମୟ ପରେ ଯେତେବେଳେ ରୋହିଣୀ ମଥୁରାରେ ରହିଥିଲେ, ଏବଂ ରୋହିଣୀ ଯେତେବେଳେ ଗର୍ଭବତୀ ଥିଲେ, ସେତେବେଳେ ବସୁଦେବ କଂସକୁ ଭୟ କରି ରୋହିଣୀ ଦେବୀ ଏବଂ ଅନ୍ୟ ସ୍ତ୍ରୀମାନଙ୍କୁ ଗୁପ୍ତରେ ନନ୍ଦ ବ୍ରଜକୁ ପ୍ରେରଣ କରିଥିଲେ। ତେଣୁ ରୋହିଣୀ ଦେବୀ ଯେତେବେଳେ ତାଙ୍କର ତିନି ମାସର ଗର୍ଭ ଥିଲା, ସେତେବେଳେ ସନ୍ଧ୍ୟା ସମୟରେ ଗୋଟିଏ ଘୋଡ଼ି ଉପରେ ବସି ରୋହିଣୀ ଦେବୀ ବ୍ରଜକୁ ଗୁପ୍ତ ରୂପରେ ଆସିଥିଲେ, ଏବଂ ବସୁଦେବଙ୍କର ଅନ୍ୟ ପତ୍ନୀମାନେ ମଧ୍ୟ ସେହି ରୂପରେ ଆସି ଆତ୍ମଗୋପନ କରିଥିଲେ ବ୍ରଜଭୂମିରେ। ତେବେ ସେହି ରୋହିଣୀ ଦେବୀ ଯେତେବେଳେ ବ୍ରଜରେ ଥିଲେ, ସେତେବେଳେ ଭଗବାନ କୃଷ୍ଣ ଯୋଗମାୟା କହୁଛନ୍ତି ଯେ ରୋହିଣୀ ଦେବୀ ବର୍ତ୍ତମାନ ବ୍ରଜରେ ରହିଛନ୍ତି, ଯିଏକି ବସୁଦେବଙ୍କର ଭାର୍ଯ୍ୟା ବା ପତ୍ନୀ, ଅନ୍ୟାସ କଂସ ସବିଘ୍ନ ବିବରେଶ ବସନ୍ତି, ଏବଂ ବସୁଦେବଙ୍କର ଅନ୍ୟ ପତ୍ନୀମାନେ ମଧ୍ୟ କଂସଠାରୁ ଭୟପ୍ରାପ୍ତ ହୋଇ ସେମାନେ ବ୍ରଜଭୂମିରେ ଆତ୍ମଗୋପନ କରିଛନ୍ତି। ତେଣୁ ତୁମେ ସେହି ସ୍ଥାନକୁ ଯାଅ, ଏବଂ ସେଠାରେ ଯାଇ କ'ଣ କରିବ ନା, ଦେବକ୍ୟ ଯଠାରେ ଗର୍ଭଂ ଶେଷାକ୍ଷମ ଧାମ ମାମକମ, ଯେ ଦେବକୀଙ୍କର ଉଦରରେ ମୋର ଅଂଶ ବଳରାମ ଜୀ ସ से निवास पुरुष देव क्या दफर है गर्भम से साक्षण धाम माम मोर अंश जहां को शेष बोली कह जा अनंत बोली कह जा वर्तमान देवकी गर्भरे रही तत्कृष्ट रोही ना उदरे सन्निवेश तेणु वर्तमान तुम्हें से देवकी गर्भर से बलराम बा शेष को अनंत शेष को आकर्षण कर रोहिणी गर्भरे स्थापन कर ये हूँ तुम प्रथम कार्य ब्रज गोप को जा तुम प्रथम यही कार्य कर कौन कर अंश भागे न देवक्या पुत्रता अंश है जो तुम्हें मोर अंश अनंत शेष जे कि देवकी गर्भरे अच्छा सप्तम गर्भरे आकर्षण कर रोहिणी गर्भरे स्थापन कर तार परे मु देवकी गर्भरे प्रवेश कर मोर अंश मान मु देवकी गर्भरे प्रवेश कर अथाह अंश भागेन देवक्यं पुत्रतं शुभे प्राप्स्यामीतं यशोदाय नंद पत्नी भविष्य एवं तापरे तुम्हें कौन करिबो ना नंदंकर पत्नी यशोदांक गर्भरु तुम्हें जन्म हो उत्पन्न हो तबे भगवान एठारे जगमायांकु यशोदांकर कन्या हेबे पई कहुनाहांति कारण जशोदांकर कौन सी कन्या थिला कथा कौट शुणा जाए तेणु भगवान केवल कहते तुम्हें जशोदांक गर्भर उत्पन्न केवल हो तेणु से जशोदांकर कन्या रूप से उत्पन्न हेले वसुदेवता ने परवर्त अवस्था तेणु एक ब्रजरे जाणी न थे तेणु कई जानते ना जे जशोदांकर कौन सी कन्या थिला बोली जेहेतु समस्त जानिया पूर्व से कन्या को वसुदेव नहीं जाते तेणु भगवान कहते जशोदा उत्पन्न हो तेणु एक कथा कही भगवान पुणी जगमाय कहते जे तुम्हें जोबले उत्पन्न हो जशोदा गर्भर तुमर अंश बा विस्तार रूप को वसुदेव ने मथुरा अर्थात जोगमायांकर विस्तार रूप हूं महामाय जोगमाय केवल भगवान लीलार से अंश ग्रहण कर भगवान जो ब्रज लीला रही भगवान व्यक्तिगत लीला रही जोगमाय सब लीलार व्यवस्था कर महामाय से पृथ्वी जीव मान को मोहित कर माय द्वारा बद्ध जीव मान को मोहित कर तेणु जीव मान से बद्ध होती महामाय त्रिगुण से बंधा था बद्ध जीव मान तेणु महामाय रूप से तुमको वसुदेव ने तुम्हें परवर्ती अवस्था महामाय दुर्गा रूप से पूजित हब संसार तुमर सब भिन्न भिन्न नाम हब विजया चंडिका माधवी विभिन्न भाव दुर्गा सब नाम भद्रकाली सब नाम तुम्हें पूजित हब संसार एवं लोक मैंने तुम पूजा करेंगे तेणु संसार प्राय देखा जाते दुई प्रकार लोक जो मैंने वैष्णव जो मैंने भगवान विष्णु बा कृष्ण पूजा कर जो मैंने दुर्गा पूजा करक्त कह शक्ति उपासना जो मैंने करता जो मैंने शिवंगर उपासना कर शैव बोली कह तेरे भगवान श्रीकृष्ण यहपर जगमाय को आदेश प्रदान कर से वर्तमान प्रस्तुत होती देवकी गर्भरे प्रवेश करने तेरे ଯେତେବେଳେ ଭଗବାନ ଏପରି ଆଦେଶ ଦେଲେ ଯୋଗମାୟାଙ୍କୁ, ଯୋଗମାୟା ଯାଇ ବ୍ରଜଭୂମିରେ ପହଞ୍ଚିଲେ ଏବଂ ବ୍ରଜଭୂମିରେ ପହଞ୍ଚି ତାଙ୍କର ପ୍ରଥମ କାର୍ଯ୍ୟ ଥିଲା ଦେବକୀଙ୍କର ସପ୍ତମ ଗର୍ଭକୁ ଆକର୍ଷଣ କରି ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିବା। ତେବେ ଗୋଟିଏ ରାତ୍ରିରେ ରୋହିଣୀ ଦେବୀ, ଯିଏକି ଯେତେବେଳେ ବ୍ରଜକୁ ଆସିଥିଲେ ତିନି ମାସରେ ଗର୍ଭବତୀ ଥିଲେ, କିନ୍ତୁ ଯେତେବେଳେ ଯୋଗମାୟା ଦେବୀ ପହଞ୍ଚିଲେ ବ୍ରଜରେ, ସେତେବେଳେ ରୋହିଣୀ ଦେବୀ ସାତ ମାସର ଗର୍ଭବତୀ। ସେହି ସମୟରେ ଯୋଗମାୟା ଆକର୍ଷିତ କରୁଛନ୍ତି ବଳଦେବଙ୍କୁ ଦେବକୀଙ୍କ ଗର୍ଭରୁ। ତେଣୁ ରୋହିଣୀ ଦେବୀ ରାତ୍ରିରେ ସ୍ୱପ୍ନ ଦେଖୁଛନ୍ତି ଯେ ତାଙ୍କର ଯେପରି ଗର୍ଭପାତ ହୋଇଯାଇଛି ଏବଂ ରୋହିଣୀ ଦେବୀ ଉତ୍କଣ୍ଠିତା ହୋଇ ଯେତେବେଳେ ତାଙ୍କର ନିଦ ଭାଙ୍ଗି ଯାଉଛି, ସେତେବେଳେ ସେ ଦେଖୁଛନ୍ତି ପ୍ରକୃତରେ ତାଙ୍କର ଗର୍ଭପାତ ହୋଇଯାଇଛି। ତେଣୁ ସେ ଅତି ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି। ତେଣୁ ସେତିକି ବେଳେ ଯୋଗମାୟା ଆବିର୍ଭୂତ ହୋଇ ରୋହିଣୀ ଦେବୀକୁ କହୁଛନ୍ତି ଯେ ଦେବୀ, ତୁମେ ଭୟ କରିବାର କିଛି ନାହିଁ, ମୁଁ ବର୍ତ୍ତମାନ ଦେବକୀଙ୍କ ଗର୍ଭରୁ ମୁଁ ଆକର୍ଷଣ କରୁଛି ଦେବକୀଙ୍କ ଗର୍ଭକୁ ତୁମ ଗର୍ଭରେ ସ୍ଥାପନ କରିବି, ତେଣୁ ତୁମେ ଏଥିରେ ବ୍ୟତିବ୍ୟସ୍ତ ହେବାର କିଛି ନାହିଁ। ତେଣୁ ସେହି ସମୟରେ ଯୋଗମାୟା ଦେବକୀଙ୍କ ଗର୍ଭ ଆକର୍ଷଣ କରି ସ୍ଥାପନ କରୁଛନ୍ତି ରୋହିଣୀଙ୍କ ଗର୍ଭରେ ବଳରାମ, କାରଣ ରୋହିଣୀ ଦେବୀ ହେଉଛନ୍ତି ବଳରାମଙ୍କର ନିତ୍ୟ ମାତା। ତେଣୁ ଯେପରି ଦେବକୀ କୃଷ୍ଣଙ୍କର ମାତା, ସେହିପରି ବଳରାମ ହେଉଛନ୍ତି ରୋହିଣୀ ହେଉଛନ୍ତି ବଳରାମଙ୍କର ମାତା। ତେଣୁ ଯୋଗମାୟା ଦେବୀ ଯେତେବେଳେ ଦେବକୀଙ୍କର ଗର୍ଭକୁ ଆକର୍ଷଣ କରିଛନ୍ତି, ତେଣେ ଦେବକୀଙ୍କର ଗର୍ଭପାତ ହୋଇଛି ମଥୁରାରେ। ଅକସ୍ମାତ ଯେତେବେଳେ ଘଟଣା ପ୍ରଚାରିତ ହୋଇଛି ମଥୁରାରେ ଚତୁର୍ଦିଗରେ, ସେତେବେଳେ ମଥୁରାବାସୀମାନେ ଦେବକୀଙ୍କ ପାଇଁ ଦୁଃଖ ପ୍ରକାଶ କରୁଛନ୍ତି ଯେ ଦେବକୀର ଛଅଟି ଗର୍ଭକୁ କଂସ ହତ୍ୟା କଲା, ଛଅଟି ଶିଶୁଙ୍କୁ ହତ୍ୟା କଲା, ଆଉ ସପ୍ତମ ଗର୍ଭ ହୋଇଥିଲା ସେ ଗର୍ଭପାତ ହୋଇଗଲା। ତେଣୁ ସେମାନେ ସମସ୍ତେ ସନ୍ଦେହ କଲେ ଯେ କଂସ ନିଶ୍ଚିତ ଭାବରେ କିଛି ଗୁଣି ଗାରେଡ଼ି କରିଥିବ ଯାହାଦ୍ୱାରା ଦେବକୀଙ୍କର ଗର୍ଭପାତ ହେଲା, ନହେଲେ ଏହା ସମ୍ଭବ ନଥିଲା। ତେଣୁ ସମସ୍ତେ କଂସକୁ ଦୋଷ ଦେବାକୁ ଆରମ୍ଭ କଲେ ଯେ କଂସ ରାକ୍ଷସ ସ୍ୱଭାବ ସମ୍ପନ୍ନ, ତେଣୁ ସେ ନିଶ୍ଚିତ ଭାବରେ କିଛି ଏପରି କାର୍ଯ୍ୟ କରିଛି ଯାହାଦ୍ୱାରା ଦେବକୀଙ୍କର ଗର୍ଭପାତ ହୋଇଛି। ତେଣୁ ସମସ୍ତେ କଂସର ନିନ୍ଦା କଲେ, କଂସକୁ ଗାଳି ଦେବା ଆରମ୍ଭ କଲେ ମଥୁରାରେ। ତେବେ ଏହିପରି ଅବସ୍ଥାରେ ଯେତେବେଳେ ଭଗବାନ ବଳରାମ ଦେବକୀଙ୍କ ଗର୍ଭରୁ ସ୍ଥାନାନ୍ତରିତ ହେଲେ ରୋହିଣୀଙ୍କ ଗର୍ଭକୁ, କିନ୍ତୁ ବଳରାମଙ୍କର ଜନ୍ମ ସଙ୍ଗେ ସଙ୍ଗେ ହୋଇନଥିଲା। ବଳରାମ କୃଷ୍ଣଙ୍କର ଜନ୍ମ ପାଇଁ ପ୍ରତୀକ୍ଷା କରୁଥିଲେ, ସେଥିପାଇଁ ସେ ରୋହିଣୀଙ୍କ ଗର୍ଭରେ ଚଉଦ ମାସ କାଳ ରହିଲେ ବଳରାମ। ଯେତେବେଳେ ବଳରାମ ସ୍ଥାନାନ୍ତରିତ ହେଲେ ଦେବକୀଙ୍କ ଗର୍ଭରୁ, ତାପରେ ଭଗବାନ କୃଷ୍ଣ ପ୍ରବେଶ କଲେ ଏବଂ ଭଗବାନ କୃଷ୍ଣଙ୍କର ଜନ୍ମ ଅଷ୍ଟମ ମାସରେ ହୋଇଥିଲା। ଆଠ ମାସ ଭଗବାନ କୃଷ୍ଣ ରହିଥିଲେ ଦେବକୀଙ୍କ ଗର୍ଭରେ, ଆଠ ମାସରେ ତାଙ୍କର ଜନ୍ମ ହୋଇଥିଲା। ତେଣୁ ବଳରାମ ଠିକ ଭଗବାନ କୃଷ୍ଣଙ୍କର ଜନ୍ମର ମାତ୍ର ଆଠ ଦିନ ପୂର୍ବରୁ ଜନ୍ମଗ୍ରହଣ ଆବିର୍ଭୂତ ହେଲେ। ତେଣୁ ଭାଦ୍ରବ ନା ଶ୍ରାବଣ ପୂର୍ଣ୍ଣିମା ହେଉଛି ବଳରାମଙ୍କର ଜନ୍ମତିଥି ଏବଂ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ଭଗବାନ କୃଷ୍ଣଙ୍କର ଜନ୍ମତିଥି, ସେଇଦିନ ଆବିର୍ଭୂତ ହେଲେ ଭଗବାନ, କେବଳ ଆଠ ଦିନ ପୂର୍ବରୁ ବଳରାମ ଆବିର୍ଭୂତ ହେଲେ। ତେବେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଦେବକୀଙ୍କ ଗର୍ଭରେ ପ୍ରବେଶ କରୁଛନ୍ତି ତା ପୂର୍ବରୁ ପ୍ରଥମେ ସେ ବସୁଦେବଙ୍କର ମନ ମଧ୍ୟରେ ପ୍ରବେଶ କଲେ ଭଗବାନ କୃଷ୍ଣ। ଦେବକୀଙ୍କ ଗର୍ଭରେ ପ୍ରବେଶ କରିବା ପୂର୍ବରୁ ଭଗବାନ କୃଷ୍ଣ ବସୁଦେବଙ୍କର ମନ ମଧ୍ୟରେ ପ୍ରବେଶ କଲେ। ତେଣୁ ଶ୍ରୀ ଶୁକଦେବ ଗୋସ୍ୱାମୀ କହୁଛନ୍ତି, ଭଗବାନ ଅପି ବିଶ୍ୱାତ୍ମା ଭକ୍ତାନଂ ଅଭୟଙ୍କର। ଯେଉଁ ଭଗବାନ ଯିଏକି ବିଶ୍ୱାତ୍ମା ସମଗ୍ର ବିଶ୍ୱର ଆତ୍ମ ସଦୃଶ, ସେହି ଭଗବାନ ଯିଏକି ଭକ୍ତମାନଙ୍କୁ ଅଭୟ ପ୍ରଦାନ କରିଥାନ୍ତି, ଭକ୍ତାନଂ ଅଭୟଙ୍କର, ଭକ୍ତମାନଙ୍କୁ ଅଭୟ ପ୍ରଦାନ କରିବା ପାଇଁ ଯିଏ ଆବିର୍ଭୂତ ହୋଇଥାନ୍ତି। ଆବିବେଶ ଅଂଶ ଭାଗେନ ମନ ଆନକ ଦୁନ୍ଦୁଭେ, ଆନକ ଦୁନ୍ଦୁଭେ ଅର୍ଥାତ୍ ବସୁଦେବ ତାଙ୍କର ମନରେ ଆବିଷ୍ଟ ହେଲେ। କିପରି ଭାବରେ ଆବିଷ୍ଟ ହେଲେ? ଅଂଶ ଭାଗେନ, ନିଜର ଅଂଶମାନଙ୍କ ସହିତ। ଅର୍ଥାତ୍ ଭଗବାନ କୃଷ୍ଣ ଯେତେବେଳେ ଆବିର୍ଭୂତ ହୁଅନ୍ତି, ତାଙ୍କର ଯେତେ ଅବତାର ଅଛନ୍ତି ସମସ୍ତେ ଆସି କୃଷ୍ଣଙ୍କ ଶରୀରରେ ଲୀନ ହୋଇଯାଆନ୍ତି। ତେଣୁ ଭଗବାନ କୃଷ୍ଣଙ୍କ ନିକଟରେ ସବୁ ଅବତାର ମାନ ସବୁ ରହିଛନ୍ତି। ଯେହେତୁ ଭଗବାନ କୃଷ୍ଣ ସମସ୍ତ ଅବତାର ମାନଙ୍କର ମୂଳ ଉତ୍ସ ବା ସ୍ରୋତ, ତେଣୁ ସମସ୍ତ ଅଂଶ ବା ବିସ୍ତାର ରୂପମାନଙ୍କ ସହ ଭଗବାନ କୃଷ୍ଣ ବସୁଦେବଙ୍କ ମନରେ ପ୍ରଥମେ ପ୍ରବେଶ କଲେ, ତାଙ୍କ ମନରେ ଆବିଷ୍ଟ ହେଲେ। ଅର୍ଥାତ୍ ବସୁଦେବଙ୍କର ମନ କୃଷ୍ଣ ଚେତନାରେ ଆବିଷ୍ଟ ହେଲେ। ତେଣୁ ଯେତେବେଳେ ଭଗବାନ କୃଷ୍ଣ ବସୁଦେବଙ୍କ ମନରେ ପ୍ରବେଶ କଲେ, ସେତେବେଳେ ବସୁଦେବଙ୍କର ଅବସ୍ଥା କ'ଣ ହେଲା ସେ କଥା ବର୍ଣ୍ଣନା କରୁଛନ୍ତି ଶ୍ରୀ ଶୁକଦେବ ଗୋସ୍ୱାମୀ। କିଛ ବିଭ୍ରତ ପରୁସନ୍ଧାନ ଭାଜମାନ ଯଥା ରବି। ତେଣୁ ଯେତେବେଳେ ବସୁଦେବ ଭଗବାନ କୃଷ୍ଣଙ୍କୁ ମନରେ ଧାରଣ କଲେ, ସେତେବେଳେ ତାଙ୍କ ଶରୀରରୁ ତେଜ ଉତ୍ପନ୍ନ ହେଲା। କାରଣ ଭଗବାନ କୃଷ୍ଣ ତେଜମୟ, ତାଙ୍କ ଶରୀରରୁ ତେଜ ଉତ୍ପନ୍ନ ହୋଇଥାଏ। ତେଣୁ ସେ ଯେତେବେଳେ ବସୁଦେବଙ୍କ ମନରେ ପ୍ରବେଶ କଲେ, ବସୁଦେବଙ୍କ ଶରୀର ମଧ୍ୟ ତେଜମୟ ହୋଇଉଠିଲେ, ଏବଂ ଏପରି ତେଜ ନିର୍ଗତ ହେଲା ବସୁଦେବଙ୍କ ଶରୀରରୁ ଯେପରି ଜଣାଗଲା ଯେ ଯେପରି ସୂର୍ଯ୍ୟ ଉଦୟ ହୋଇଥାଏ, ସୂର୍ଯ୍ୟଙ୍କର ଯେପରି କିରଣ, ତେଜ କିରଣ ଚତୁର୍ଦ୍ଦିଗରେ ପରିବ୍ୟାପ୍ତ ହୋଇଥାଏ ଏବଂ ସୂର୍ଯ୍ୟଙ୍କୁ ଦେଖିବା କଷ୍ଟକର ହୋଇଉଠେ, ଠିକ୍ ସେହିପରି ବସୁଦେବଙ୍କୁ ଦେଖିବା କଷ୍ଟକର ହୋଇଉଠିଲା, ତାଙ୍କ ଶରୀରରେ ଏପରି ତେଜ ବାହାରୁଥିଲା ଭଗବାନ କୃଷ୍ଣଙ୍କର ଆବିଷ୍ଟ ହେବା ଫଳରେ। ଦୁରାସ ଅତି ଦୁର୍ଦ୍ଦୋଷ ଭୂତାନଂ ସମ୍ଭୂବ। ତେଣୁ ବସୁଦେବ ବର୍ତ୍ତମାନ ଦୁରାସଦ ହୋଇଗଲେ, ଅର୍ଥାତ୍ ତାଙ୍କୁ ଦେଖିବା ସମ୍ଭବପର ହେଲା, ତାଙ୍କ ଆଡ଼କୁ ଚାହିଁବା ସମ୍ଭବପର ହେଲା, ତାଙ୍କ ଶରୀରରେ ଏପରି ତେଜ ନିର୍ଗତ ହେଉଥିଲା। ଏବଂ ଦୁର୍ଦ୍ଦଶ ଅର୍ଥାତ୍ ବସୁଦେବଙ୍କ ନିକଟକୁ କେହି ଯାଇପାରୁନଥିଲେ, ସେ ଏପରି ତାଙ୍କର ଶରୀର ତେଜ ବାହାରିଲା ଏବଂ ସେ ତେଜର ଉତ୍ତାପରେ ତାଙ୍କ ନିକଟକୁ ଯିବା ମଧ୍ୟ ସମ୍ଭବପର ହେଉନଥିଲା। ଏହିପରି ଭାବରେ ଯେତେବେଳେ ବସୁଦେବ ଧାରଣ କଲେ ଭଗବାନ କୃଷ୍ଣଙ୍କୁ, ତାପରେ କିପରି ସେହି ଭଗବାନ ଶ୍ରୀକୃଷ୍ଣ ବସୁଦେବଙ୍କ ଠାରୁ ଦେବକୀଙ୍କ ମନ ମଧ୍ୟରେ ପ୍ରବେଶ କଲେ, ତେଣୁ ଶ୍ରୀଶୁକଦେବ ଗୋସ୍ୱାମୀ କହୁଛନ୍ତି, ତତ ଜଗନ୍ ମଙ୍ଗଳ ଅଚ୍ୟୁତାଂଶ। ଯେଉଁ ଭଗବାନ ଅଚ୍ୟୁତ ସମସ୍ତ ଜଗତ ମଙ୍ଗଳ ସାଧନ କରିଥାନ୍ତି, ସେହି ଭଗବାନ ସମାହିତନ ସୁରସୁତେନ ଦେବୀ। ସେ ବର୍ତ୍ତମାନ ସୁରସୁତ ଅର୍ଥାତ୍ ବସୁଦେବଙ୍କ ଠାରୁ ଦେବୀ ଦେବକୀଙ୍କ ମନକୁ ଚାଲିଗଲେ। ସେଥିପାଇଁ ଦଧାର ସର୍ବାତ୍ମକ ଆତ୍ମଭୂତ କାଷ୍ଟମ ଯଥା ନନ୍ଦକର ମନସ୍ଥ। ଯେତେବେଳେ ଦେବକୀଙ୍କ ମନରୁ ଭଗବାନ କୃଷ୍ଣ ବସୁଦେବଙ୍କ ମନରୁ ଦେବକୀଙ୍କ ମନରେ ପ୍ରବେଶ କଲେ, ସେତେବେଳେ ଏପରି ଜଣାଗଲା ଯେପରି ସୂର୍ଯ୍ୟ ପୂର୍ବ ଦିଶାରେ ଯେପରି ଚନ୍ଦ୍ର ଉଦିତ ହେଲେ ଯେପରି ସୁନ୍ଦର ଦିଶେ ପୂର୍ବ ଦିଗ, ଠିକ ସେହିପରି ଦେବକୀ ଅତ୍ୟଧିକ ସୁନ୍ଦର ହେଇଗଲେ, ଅର୍ଥାତ୍ ଅତ୍ୟଧିକ ସୁନ୍ଦର ଦିଶିଲେ ଦେବକୀ ଭଗବାନଙ୍କୁ ନିଜ ମନ ମଧ୍ୟରେ ଧାରଣ କରି ଦେବକୀ ଅତ୍ୟଧିକ ସୁନ୍ଦର ହେଇଗଲେ, ମାନେ ଯେତିକି ସୁନ୍ଦର ଥିଲେ ତାଠାରୁ ତାଙ୍କର ସୌନ୍ଦର୍ଯ୍ୟ ବହୁ ପରିମାଣରେ ବୃଦ୍ଧିପ୍ରାପ୍ତ ହେଇଗଲେ ଦେବକୀଙ୍କର, କାରଣ ସେ ଭଗବାନ ସର୍ବାତ୍ମକ, ଯେ ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କର ଆତ୍ମା ସଦୃଶ, ତାଙ୍କୁ ଯେ ସମସ୍ତଙ୍କ ସର୍ବକାରଣର କାରଣ, ତାଙ୍କୁ ଦେବକୀ ଧାରଣ କରିଛନ୍ତି ମନରେ। ତେବେ ଆମେ ଏଠାରେ ଗୋଟିଏ ଜିନିଷ ଲକ୍ଷ୍ୟ କରିବାର କଥା, ଯେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଆବିର୍ଭୂତ ହେଉଛନ୍ତି, ତାଙ୍କର ଆବିର୍ଭାବ ବା ଜନ୍ମ କୌଣସି ସାଧାରଣ ଶିଶୁ ପରି ହେଉନାହିଁ। ଯେପରି ସାଧାରଣ ଶିଶୁର ଜନ୍ମ ପିତାମାତାଙ୍କର ଯୌନ ସମ୍ଭବରୁ ହୋଇଥାଏ, ସେପରି ଭଗବାନ କୃଷ୍ଣଙ୍କର ଜନ୍ମ ହେଉନାହିଁ। ସେ କେବଳ ଭଗବାନ କୃଷ୍ଣ ବସୁଦେବଙ୍କ ମନରେ ପ୍ରବେଶ କରୁଛନ୍ତି ଏବଂ ତାଙ୍କ ମନରୁ ଦେବକୀଙ୍କ ମନକୁ ଯାଉଛନ୍ତି। ଏ ହେଉଛି ଭଗବାନଙ୍କର ଆବିର୍ଭାବର ଇତିହାସ। ତେଣୁ ଭଗବାନଙ୍କର ଆବିର୍ଭାବ ସାଧାରଣ ଶିଶୁ ପରି ହେଉ, ତାଙ୍କର ଜନ୍ମ ହେଉ, କାରଣ ଭଗବାନ ଯେହେତୁ ଅନ୍ତର୍ଯ୍ୟାମୀ, ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ନିବାସ କରୁଛନ୍ତି, ତେଣୁ କାହାର ମନ ଭିତରେ ପ୍ରବେଶ କରିବା ତାଙ୍କ ପାଇଁ ବଡ଼ କଥା ନୁହଁ। ତେଣୁ ଭଗବାନ ଏହିପରି ଭାବରେ ଦେବକୀଙ୍କ ମନ ମଧ୍ୟରେ ପ୍ରବେଶ କରୁଛନ୍ତି। ସା ଦେବକୀ ସର୍ବ ଜଗନ୍ ନିବାସ ନିବାସ ଭୂତା ନିତରାଙ୍ଗରେ। ତେଣୁ ବର୍ତ୍ତମାନ ଦେବକୀ ଦେବୀ ଜଗନ୍ ନିବାସ ଭଗବାନ କୃଷ୍ଣଙ୍କୁ ନିଜର ମନରେ ଧାରଣ କରିଛନ୍ତି, ଯେଉଁ ଭଗବାନ ସମସ୍ତ ଜଗତର ନିବାସ ସ୍ଥଳ ସ୍ୱରୂପ, ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡ ଯେଉଁ ଭଗବାନଙ୍କ ଠାରେ ନିବାସ କରୁଛି, ବର୍ତ୍ତମାନ ସେହି ଭଗବାନ ଦେବକୀଙ୍କ ମନ ମଧ୍ୟରେ ନିବାସ କରୁଛନ୍ତି। ତେଣୁ ଦେବକୀଙ୍କ ଶରୀରରେ ମଧ୍ୟ ସେହିପରି ତେଜ ନିର୍ଗତ ହେଉଛି। ଯେତେବେଳେ ଭଗବାନ ନିବାସ କଲେ ତାଙ୍କର ଶରୀରରେ, ଦେବକୀଙ୍କ ଶରୀର ମଧ୍ୟ ତେଜଦୀପ୍ତ ହେଇଉଠିବ। ତେଣୁ କୃଷକଦେବ ଗୋସ୍ୱାମୀ କହୁଛନ୍ତି, ଭୋଜେନ୍ଦ୍ର ଗେହେ ଅଗ୍ନି ଶିଖେବ ରୁଦ୍ଧା। ତେଣୁ ଦେବକୀ ଦେବୀ ଏପରି ଜଣାଯାଉଥିଲେ ଯେପରି ଭୋଜେନ୍ଦ୍ର ଅର୍ଥାତ୍ କଂସର ଗୃହରେ ଅଗ୍ନି ଶିଖା ଯେପରି ରୁଦ୍ଧ ହେଇ ରହିଛି, ଆବଦ୍ଧ ହେଇ ରହିଛି, ଯେପରି କୌଣସି ପାତ୍ର ମଧ୍ୟରେ ଯଦି ଅଗ୍ନି ପ୍ରଜ୍ୱଳିତ ହୋଇଥାଏ ତାହେଲେ ସେ ଅଗ୍ନିକୁ ବାହାର ଲୋକ ଦେଖିପାରନ୍ତି ନାହିଁ, ପାତ୍ର ଭିତରେ ଯଦି ଅଗ୍ନି ଜଳୁଥିବ, କାରଣ ତା ଆବଦ୍ଧ ହେଇ ରହିଛି ପାତ୍ର ମଧ୍ୟରେ। ଠିକ ସେହିପରି କଂସର ଗୃହ ମଧ୍ୟରେ ଦେବକୀ ଆବଦ୍ଧ ହେଇ ରହିଛନ୍ତି, ତାକୁ ବାହାର ଲୋକେ କେହି ଦେଖିପାରୁନାହାନ୍ତି। ତାଙ୍କ ଶରୀରରେ ଯେପରି ତେଜ ନିର୍ଗତ ହେଉଛି, ବାହାରର ଲୋକମାନେ କେହି ଦେଖିପାରୁନାହାନ୍ତି, ଯେହେତୁ ସେ କଂସର ଗୃହରେ ଆବଦ୍ଧ ହେଇଛନ୍ତି। ତେଣୁ ଅଶୋକ ସୁଖଦେବ ଗୋସ୍ୱାମୀ ଉଦାହରଣ ଦେଇ କହୁଛନ୍ତି, ସରସ୍ୱତୀ ଜ୍ଞାନ ଖଳେ ଯଥା ସତୀ। ଯେପରି ଜ୍ଞାନ ଖଳ ଅର୍ଥାତ୍ ଯେଉଁ ବ୍ୟକ୍ତି ବହୁତ ବଡ଼ ଜ୍ଞାନୀ, କିନ୍ତୁ ତାର ଜ୍ଞାନକୁ ସେ ଲୋକମାନଙ୍କର ମଙ୍ଗଳ ପାଇଁ ବିତରଣ କରୁନାହିଁ, କୃପଣବତ୍ ସେ ଜ୍ଞାନକୁ ନିଜ ମଧ୍ୟରେ ସୀମାବଦ୍ଧ କରି ରଖିଛି। ତେଣୁ ଠିକ ସେହିପରି ଯେପରି ଯେଉଁ ବ୍ୟକ୍ତି ନିଜର ଜ୍ଞାନ ସଂଗ୍ରହ କରିଥିଲେ ମଧ୍ୟ, ଜ୍ଞାନୀ ହୋଇଥିଲେ ମଧ୍ୟ ଜ୍ଞାନକୁ ଅନ୍ୟମାନଙ୍କର ମଙ୍ଗଳ ପାଇଁ ବିତରଣ କରେ ନାହିଁ, ଏବଂ ପରବର୍ତ୍ତୀ ଅବସ୍ଥାରେ ବ୍ୟକ୍ତିର ସେହି ଜ୍ଞାନ ତାକୁ ନଷ୍ଟ କରିଥାଏ, ଠିକ ସେହିପରି ଯେଉଁ ଅଗ୍ନିଶିଖାକୁ କଂସ ତାର ଗୃହ ମଧ୍ୟରେ ଆବଦ୍ଧ କରି ରଖିଛି, ସେହି ଅଗ୍ନିଶିଖା ଦିନେ କଂସକୁ ଯେ ନଷ୍ଟ କରିବ ଏଥିରେ ସନ୍ଦେହ ନାହିଁ। ତେଣୁ ଏହିପରି ଭାବରେ ଦେବକୀ ଯେତେ ଶରୀର ଯେତେବେଳେ ତେଜଯୁକ୍ତ ହେଇ ଉଠିଲା, ତାଙ୍କ ସୌନ୍ଦର୍ଯ୍ୟ ବହୁଗୁଣରେ ବୃଦ୍ଧିପ୍ରାପ୍ତ ହେଲା ଦେବକୀଙ୍କର, ଏବଂ ତାଙ୍କ ଆଡ଼କୁ ଚାହିଁବା କଷ୍ଟକର ହେଇ ଉଠିଲା, ସେତେବେଳେ ଏ ସମ୍ବାଦ କଂସ ନିକଟରେ ଯାଇ ପହଞ୍ଚିଲା। ଅନୁତରମାନେ ଯେଉଁମାନେ କି ପ୍ରହରୀର କାର୍ଯ୍ୟ କରୁଥିଲେ ସେମାନେ ଯାଇ କଂସକୁ ଏ ସମ୍ବାଦ ଦେଲେ। ତେଣୁ କଂସ ପ୍ରତୀକ୍ଷା କରୁଥିଲା ଏ ଅଷ୍ଟମ ଗର୍ଭକୁ। ତେଣୁ କଂସ ଯେତେବେଳେ ଆସିଲା ଉତ୍କଣ୍ଠିତ ହେଇ ଦେବକୀଙ୍କୁ ଦେଖିବା ପାଇଁ, ସେତେବେଳେ ସେ ଦେଖୁଛି ତାଂ ବିକ୍ଷ କଂସ ପ୍ରଭୟାନ୍ ଜିତାନ୍ତରାମ ବୀରଚୟନ୍ତୀ ଭବନଂ ଶ୍ରୁତି ସ୍ମିତା। ତେଣୁ କଂସ ଯେତେବେଳେ ଆସି ଦେଖିଲା ଦେବକୀଙ୍କୁ, ସେ ଆଶ୍ଚର୍ଯ୍ୟଚକିତ ହେଇଗଲା। ଯେହେତୁ ଦେବକୀ ଭଗବାନ କୃଷ୍ଣଙ୍କୁ ନିଜ ହୃଦୟରେ ଧାରଣ କରୁଥିଲେ, ତେଣୁ ତାଙ୍କର ଶରୀରରୁ ଏହି ତେଜ ନିର୍ଗତ ହେଉଥିଲା ଏବଂ ଦେବକୀ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲେ। ଏବଂ କେବଳ ସେତିକି ନୁହେଁ, ଶ୍ରୁତି ସ୍ମିତା, ଦେବକୀ ଅତ୍ୟନ୍ତ ପବିତ୍ର ମନେ ହେଉଥିଲେ ଏବଂ ସେ ସ୍ମିତା ହାସ୍ୟ ମଧ୍ୟ କରୁଥିଲେ। ଏପର୍ଯ୍ୟନ୍ତ ଦେବକୀଙ୍କ ମୁଖରୁ ସ୍ମିତ ହାସ୍ୟ କେହି ଦର୍ଶନ କରିନଥିଲେ, କାରଣ ବିବାହ ପରଠାରୁ ଦେବକୀଙ୍କର ଦୁଃଖ ଆରମ୍ଭ ହୋଇଯାଇଛି। ତାଙ୍କର ଚକ୍ଷୁ ସମ୍ମୁଖରେ ଛଅ ଛଅଟି ପୁତ୍ର ବଧ କଂସ କରିଛି। ତେଣୁ ଦେବକୀ ସବୁ ସମୟରେ ପୁତ୍ର ଶୋକରେ ବ୍ୟାକୁଳ ହେଇ କ୍ରନ୍ଦନ କରୁଥିଲେ ସବୁ ସମୟରେ। କିନ୍ତୁ ଯେତେବେଳେ ତାଙ୍କର ଅଷ୍ଟମ ଗର୍ଭ ହେଇଛି, ସେତେବେଳେ ଦେବକୀ ତାର ଦୁଃଖ ଦୂରୀଭୂତ ହେଇଯାଇଛି। ଦେବକୀ ତାର ମନ ଆନନ୍ଦରେ ଭରିଯାଇଛି ଏବଂ ଦେବକୀ ଜାଣିପାରିଛନ୍ତି ଯେ ବର୍ତ୍ତମାନ ସେଇ ଆକାଶବାଣୀ ସତ୍ୟ ସିଦ୍ଧ ହେବାକୁ ଯାଉଛି। ବର୍ତ୍ତମାନ ସେ ଆକାଶବାଣୀ ସତ୍ୟ ହେବ, ଏଇ ଗର୍ଭରେ ଭଗବାନ ଆବିର୍ଭୂତ ହେବେ ଏବଂ କଂସର ବଧ କରିବେ। ତେଣୁ ଦେବକୀ ତାର ମନ ଆନନ୍ଦରେ ଭରି ଯାଇଥିଲା ହେତୁ ସେ ସ୍ମିତ ହାସ୍ୟ କରୁଛନ୍ତି ପ୍ରଥମ ଥର ପାଇଁ। କଂସ ଏପରି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟଚକିତ ହେଇଯାଇଛି ଯେ ଯେଉଁ ଦେବକୀ ଶୋକାକୁଳା ଥିଲେ, ଶୋକରେ ବ୍ୟାକୁଳ ହଉଥିଲେ, ସେ ବର୍ତ୍ତମାନ ସ୍ମିତ ହାସ୍ୟ କରୁଛନ୍ତି ଏବଂ ତାଙ୍କ ଶରୀର ସୌନ୍ଦର୍ଯ୍ୟ ବହୁଗୁଣରେ ବୃଦ୍ଧିପ୍ରାପ୍ତ ହେଇଛି। ତେଣୁ ଏପରି ଦୃଶ୍ୟ ଦେଖି କଂସ ଆଶ୍ଚର୍ଯ୍ୟଚକିତ ହେଉଛି। ତେଣୁ କଂସ ଭାବୁଛି ବର୍ତ୍ତମାନ ମନେ ମନେ, ଆହେ ତମେ ପ୍ରାଣ ହର ହରି ଗୁହାମ, ବର୍ତ୍ତମାନ ନିଶ୍ଚିତ ଭାବରେ ମୋର ପ୍ରାଣ ହର, ମୋର କାଳ, ମୋର ପ୍ରାଣକୁ ହରଣ କରିବାର କାଳ ଆସି ଉପସ୍ଥିତ ହେଇଛି। ସେଇ କାଳ ବର୍ତ୍ତମାନ ଏଇ ଦେବକୀର ଗର୍ଭରେ ନିବାସ କରୁଛି। କଂସ ଚିନ୍ତା କରୁଛି, ଧ୍ରୁବଂ ଶ୍ରୀତୟମ୍ ପୁରୟେ ସୈଦୃଶୀ। ତେଣୁ ବର୍ତ୍ତମାନ କଂସର ନିଶ୍ଚିତ ଭାବେ ବିଶ୍ୱାସ ହେଇଯାଇଛି ଯେ ବର୍ତ୍ତମାନ ତାର ସେଇ ଶତ୍ରୁ କାଳ ଦେବକୀଙ୍କ ଗର୍ଭରେ ନିବାସ କରୁଛି, କାରଣ ଦେବକୀ ଏପରି ସୁନ୍ଦର ପୂର୍ବରୁ କେବେ ଦେଖାଯାଉନଥିଲେ, ଏତେ ଆନନ୍ଦିତ ପୂର୍ବରୁ କେବେ ଦେଖାଯାଉନଥିଲେ। ତେଣୁ କଂସର ଦୃଢ଼ ବିଶ୍ୱାସ ହେଇଯାଇଛି ତାର କାଳ ବର୍ତ୍ତମାନ ଆସିଗଲା ଦେବକୀଙ୍କ ଗର୍ଭରେ। କିମର୍ଯ୍ୟ ତସ୍ମିନ୍ କରଣୀ ଆସୁନେ, ତେଣୁ ବର୍ତ୍ତମାନ କଂସ ଚିନ୍ତା କରୁଛି ଯେ ବର୍ତ୍ତମାନ ଏ ପରିସ୍ଥିତିରେ ମୋର କଣ କର୍ତ୍ତବ୍ୟ, କଣ କରଣୀୟ, ମୁଁ କଣ କରିବି ବର୍ତ୍ତମାନ। ମୁଁ ଯେଉଁ ଅଷ୍ଟମ ଗର୍ଭ ପାଇଁ ପ୍ରତୀକ୍ଷା କରୁଥିଲି ଏତେ ଦିନ ଧରି, ଏବଂ ଦେବକୀଙ୍କର ପ୍ରଥମ ଛଅଟି ସନ୍ତାନର ହତ୍ୟା ମଧ୍ୟ ମୁଁ କରିସାରିଛି, ତେଣୁ ବର୍ତ୍ତମାନ ମୁଁ କଣ କରିବି। ବର୍ତ୍ତମାନ ସେଇ କାଳ ଆସି ଉପସ୍ଥିତ ହେଲାଣି ଅଷ୍ଟମ ଗର୍ଭରେ, ବର୍ତ୍ତମାନ ମୋର କଣ କର୍ତ୍ତବ୍ୟ। କିମର୍ଥ ତସ୍ମିନ୍ କରଣୀୟ ଆସୁମେ ଯଦର୍ଥତନ୍ତ୍ର ନ ବିହନ୍ତି ବିକ୍ରମ। ଆଉ କଂସ ଭଲ ଭାବରେ ଜାଣିଛି ଯେ ଭଗବାନ ବିଷ୍ଣୁ ହେଉଛନ୍ତି ଅର୍ଥତନ୍ତ୍ର, ଅର୍ଥାତ୍ ତାଙ୍କର ଯାହା ଉଦ୍ଦେଶ୍ୟ ସେ ନିଶ୍ଚିତ ଭାବରେ ତାହା ପୂରଣ କରିବ। ଭଗବାନ ବିଷ୍ଣୁ ତାଙ୍କର ଇଚ୍ଛାକୁ ନିଶ୍ଚିତ ଭାବରେ ପୂରଣ କରିବେ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ସେ ତାଙ୍କର ବିକ୍ରମ ବା ବଳ ନିଶ୍ଚିତ ଭାବରେ ତାଙ୍କର ଇଚ୍ଛା ପୂର୍ତ୍ତି ପାଇଁ ପ୍ରଦର୍ଶନ କରିବେ। ସ୍ତ୍ରୀ ସ ଗୁରୁ ମତ୍ତା ବଧୟଂ ଯଶ ସ୍ତ୍ରୀୟ ସନ୍ତାନ କାଳ ଆୟୁ। ବର୍ତ୍ତମାନ ଏ ପରିସ୍ଥିତିରେ କଂସ ଚିନ୍ତା କରୁଛି ଯେ ମୁଁ ଏ ସ୍ତ୍ରୀ ଦେବକୀ ବର୍ତ୍ତମାନ ଗର୍ଭବତୀ, ତେଣୁ ଗର୍ଭବତୀ ଏବଂ ସ୍ତ୍ରୀ, ତେଣୁ ଗର୍ଭବତୀ ଅବସ୍ଥାରେ ସ୍ତ୍ରୀକୁ ହତ୍ୟା କରିବା ଏହା ଉଚିତ ନୁହେଁ। ଯେଉଁ କଂସ ଆସୁରୀ ସ୍ୱଭାବଯୁକ୍ତ, ତଥାପି ସେ ଚିନ୍ତା କରୁଛି ଯେ ଗର୍ଭ ଅବସ୍ଥାରେ ସ୍ତ୍ରୀକୁ ହତ୍ୟା କରିବା ଉଚିତ ନୁହେଁ ବା ତାର ଗର୍ଭକୁ ହତ୍ୟା କରିବା ଉଚିତ ନୁହେଁ। ତେବେ କଂସ ଆସୁରିକ ପ୍ରବୃତ୍ତି ସମ୍ପନ୍ନ ହୋଇ ମଧ୍ୟ ଗର୍ଭକୁ ନଷ୍ଟ କରିବାକୁ ଚାହୁଁ, ଓ ସେ ଆଜିକାଲି ଲୋକମାନେ କଂସଠାରୁ ମଧ୍ୟ ଆହୁରି ଅଧିକ ଆସୁରିକ ପ୍ରବୃତ୍ତି ସମ୍ପନ୍ନ, ଯାହାଫଳରେ ସେମାନେ ଗର୍ଭସ୍ଥ ଶିଶୁକୁ ହତ୍ୟା କରିବା ପାଇଁ ପ୍ରସ୍ତାବପଦ ହେଉନାହାନ୍ତି। ତେଣୁ ପ୍ରତିଦିନ ହଜାର ହଜାର ଲକ୍ଷ ଲକ୍ଷ ସଂଖ୍ୟାରେ ଗର୍ଭପାତ ହେଉଛି, ଶିଶୁ ହତ୍ୟା ହେଉଛି ପିତାମାତାଙ୍କ ଦ୍ୱାରା। ତେଣୁ ଆମେ ଚିନ୍ତା କରିବା ଯେଉଁ କଂସ ବର୍ତ୍ତମାନ ଦେବକୀଙ୍କର ବଧ କରିବା ପାଇଁ ବା ତାର ଗର୍ଭକୁ ବଧ କରିବା ପାଇଁ ଇଚ୍ଛା ପ୍ରକାଶ କରୁନି ଅସୁର ହୋଇ ମଧ୍ୟ, ତେଣୁ କଳି ଯୁଗରେ ଲୋକମାନେ କେତେ ଆସୁରିକ ପ୍ରବୃତ୍ତି ସମ୍ପନ୍ନ, କଂସଠାରୁ ମଧ୍ୟ ନୀଚ, ଯେଉଁମାନେ ଗର୍ଭପାତକୁ ପ୍ରୋତ୍ସାହନ ଦେଉଛନ୍ତି ବା ଶିଶୁର ହତ୍ୟା କରୁଛନ୍ତି ଗର୍ଭରେ। ତେଣୁ କଂସ ଚିନ୍ତା କରୁଛି ଯେ ବର୍ତ୍ତମାନ ଏ ଅବସ୍ଥାରେ ମୋର ଉଚିତ ହେବନି, ଯେହେତୁ ଦେବକୀ ସ୍ତ୍ରୀ ଏବଂ ଗର୍ଭବତୀ, ଯଶ ସ୍ତ୍ରୀୟ ହନ୍ତା ମୁଁ କାଳ ମାୟ, ଆଉ ଯଦି ମୁଁ ବଧ କରେ ଏ ଅବସ୍ଥାରେ ଦେବକୀକୁ ବା ତାର ଗର୍ଭକୁ ମୁଁ ନଷ୍ଟ କରେ ତାହେଲେ କ'ଣ ହେବ ନା ମୋର ଯଶ ନଷ୍ଟ ହେଇଯିବ, ଲୋକମାନେ ମୋର ନିନ୍ଦା କରିବେ ଏବଂ ମୋତେ ଅଭିଶାପ ଦେବେ, କାରଣ ସମସ୍ତେ ଦେବକୀଙ୍କ ପ୍ରତି କରୁଣାର ଭାବ ପ୍ରଦର୍ଶନ କରିଥାନ୍ତି। କଂସ ଗୋଟିଏ ପରେ ଗୋଟିଏ ତାହାର ପୁତ୍ରକୁ ହତ୍ୟା କରିଛି, ତେଣୁ ସାଧାରଣ ଲୋକମାନେ ଦେବକୀଙ୍କ ପ୍ରତି ଦୟାର୍ଦ୍ର ଭାବେ ହିଁ କରୁଣା ପ୍ରଦର୍ଶନ କରୁଥିଲେ। ତେଣୁ ଏ ପରିସ୍ଥିତିରେ ଯଦି କଂସ ଦେବକୀଙ୍କର ଅଷ୍ଟମ ଗର୍ଭରେ ବଧ କରିବ, ହତ୍ୟା କରିବ, ତାହେଲେ ଲୋକମାନେ ତାକୁ ନିଶ୍ଚିତ ଭାବରେ ତାର ନିନ୍ଦା କରିବେ, ଗାଳି ଦେବେ, ତାକୁ ଅଭିଶାପ ଦେବେ, ଏବଂ ତା ସହିତ କଂସର ଆୟୁ ମଧ୍ୟ କ୍ଷୀଣ ହୋଇଯିବ। କଂସ ଏ କଥା ନିଜେ ଚିନ୍ତା କରୁଛି ଯେ ମୁଁ ଯଦି ବର୍ତ୍ତମାନ ଦେବକୀର ଗର୍ଭକୁ ନଷ୍ଟ କରେ ତାହେଲେ ମୋର ଯଶ ହାନି ହେବ, ମୋର ଐଶ୍ୱର୍ଯ୍ୟ ହାନି ହେବ ଏବଂ ମୋର ଆୟୁ ମଧ୍ୟ ନଷ୍ଟ ହେବ, ମୋର ଅକାଳ ମୃତ୍ୟୁ ହେବ ନିଶ୍ଚିତ ଭାବରେ। ତେଣୁ ଯେଉଁମାନେ ଏଇ ଗର୍ଭ ହତ୍ୟା କରିଥାନ୍ତି ସେମାନଙ୍କର ଏସବୁ ହୋଇଥାଏ, ଅକାଳ ମୃତ୍ୟୁ, ଐଶ୍ୱର୍ଯ୍ୟ ହାନି, ଆୟୁ ହାନି, ଯଶ ହାନି ଏସବୁ ହୋଇଥାଏ। ତେଣୁ କଂସ ଏପରି ଚିନ୍ତା କରି ଭାବୁଛି ସଏକ ଜୀବନ ଖଳୁସମ୍ ପରେ ତୋ ବର୍ତ୍ତିତ ଯୋଉ ଅତ୍ୟନ୍ତ ନୃଶଂସିତ ହେଲା। ତେଣୁ ଯେଉଁମାନେ ଏପରି ନୃଶଂସ ସ୍ୱଭାବଯୁକ୍ତ, ଯେଉଁମାନେ ଗର୍ଭସ୍ଥ ଶିଶୁକୁ ହତ୍ୟା କରିଥାନ୍ତି ସେମାନେ ଜୀବିତ ହୋଇ ମଧ୍ୟ ମୃତ ବ୍ୟକ୍ତି ସଦୃଶ, ସେମାନେ ଜୀବିତ ଥାଇ ମଧ୍ୟ ମୃତ ବ୍ୟକ୍ତି ସଦୃଶ। କଂସ କଥା କହୁଛି ଦେହେ ମୃତଙ୍କ ମନୁଜା ସତନ୍ତି, ଯେତେବେଳେ ସେ ବ୍ୟକ୍ତି ଜୀବିତ ଥାଏ ସେତେବେଳେ ଲୋକମାନେ ତାକୁ ଅଭିଶାପ ଦେଇଥାନ୍ତି, ତାକୁ ଗାଳି ଦେଇଥାନ୍ତି, ତାର ମୃତ୍ୟୁ ହେଉ ବୋଲି କହିଥାନ୍ତି ଅତି ଶୀଘ୍ର।
अगमता संबंधम तम अनुमान ध्रुव एवं जितेबाला से व्यक्तिर मृत्यु हो जाए से मृत्यु पर से कड़े जाए ना अंध तमेश्वर नर्क को प्राप्त हो तेनाली जो मैंने यहपरी भाव जीव हिंसा कर जीव हत्या करपरी नर्क को प्राप्त होता मृत्यु पर तेणु एक कथा चिंता करी वर्तमान कंस से देवकी गर्भ को हत्या करने इच्छा प्रकाश करूना इति घोर तमाद भावत सन्निवृत्त स्वयं प्रभु आश्रय प्रतिक्षण स्वजन्म हरे वैराम गंध यद्यपि कंस मनरे एपरी धारणा बा भाव आसीला जैसे देवकी गर्भ को बध करना किंतु तथापि से भगवान विष्णु प्रति तार जो शत्रुता था ताक त्याग कर से शत्रुता को से बजाय रखिला एवं से भाविला वर्तमान जितेबाला मोर शत्रु जन्म है से समय बध कले मोर कौन गौरव हम जो शिशुर जन्म है मो पर वीर व्यक्ति बध करवा गौरव कथा नुहे जदि शत्रु जन्म हब से मो सहित युद्ध करुद्ध बध करवा गौरव विषय किंतु जिते तार जन्म है मुझे गर्भ रु बध कर देवी कौन गौरव हब मोर केवल गौरव हानि हब ताद्वारा तेणु मु वर्तमान प्रतीक्षा करी मोर शत्रु जन्म हवा पर्यंत एवं जन्म हवा पर मुझे युद्ध कर मारे चेष्टा करी एवं जदि मुझे बध कर पारे किसी असुविधा तेणु यहपरी चिंता करी वर्तमान कंस आसीन संविशंतिष्टन भुंजान पर्यटन महिम चिंतयान ऋषिकेश अपश्य तन्मय जगत वर्तमान कंस जिते जाणीगला तार शत्रु भगवान विष्णु वर्तमान देवकी गर्भ रे निवास करेणु से सब समय तार मन से भगवान विष्णु को उपरे लागि रहे जदियो से भक्तिभाव भगवान विष्णु ध्यान करूनी तंको शत्रु बोली ज्ञान कर ध्यान कर चिंता करुछि तंकर तेणु आसीन बसीथिबा अवस्था से चिंता जे मोर काल वर्तमान आसीगला मत बध कर तेणु से भगवान विष्णु चिंता बसीथिबा अवस्था संबेश सोइथिबा अवस्था बा तिष्ठन भुंजान पर्यटन खाऊथिबा अवस्था चलुथिबा अवस्था बा घरे रहिथिबा अवस्था एहिपरि सब समय रे शयन स्वप्न जागरण सब समय रे से भगवान विष्णुता ही चिंता करने को लगे एवं तांकु देखिला सब आगे भय द्वारा विहोलित है मृत्यु भय रे विहोलित है सब समय केवल से विष्णु चिंता कर शत्रु भाव ज्ञान कर तेणु यहपरी अवस्था कंस से आल भाव शही पार ना बसी पार ना उठी पार ना सब समय रे से भगवान विष्णु चिंता किंतु शत्रु बोली चिंता कर तार दुर्भाग्य जदि भक्ति भाव कंस पर चिंता कर भगवान धाम को प्राप्त हो जाता कंस एपरी भाव तार मन को निवेश कर भगवान विष्णु निकट में स्वयं स्वप्न जागरण बसवा उठवा खाइवा चलिया समय सब समय भगवान ध्यान तेना भक्ति भाव कर भगवान धाम को से प्राप्त होता किंतु जेहेतु भगवान को शत्रु भाव ध्यान करुला तेणु जदिओ पर भगवान
କଂସକୁ ବଧ କଲେ, କିନ୍ତୁ କଂସ ଭଗବତ ଧାମକୁ ଯାଇପାରିଲାନି, ସେ ମୁକ୍ତିକୁ ପ୍ରାପ୍ତ ହେଲା ବ୍ରହ୍ମଜ୍ୟୋତି, କିନ୍ତୁ ଭଗବତ ଧାମରେ ପ୍ରବେଶ କରିପାରିଲା। ତେବେ ଯାହା ହଉ, ସେଇ କଂସ ଏହିପରି ଭାବରେ ସବୁ ସମୟରେ ଭଗବାନଙ୍କର ଚିନ୍ତା କରିବାକୁ ଲାଗିଲା ଭୟରେ। ତେବେ ଆମେ ବର୍ତ୍ତମାନ ଆଜି ତ ସମୟ ହେଇକି ଆମେ କାଲି ଶ୍ରବଣ କରିବା ଯେ ଭଗବାନ କିପରି ଭାବରେ ଆବିର୍ଭୂତ ହେଲେ ଦେବକୀଙ୍କ ଗର୍ଭରୁ, ଏବଂ ତା ପୂର୍ବରୁ କିପରି ଭାବରେ ଦେବତାମାନେ ତାଙ୍କର ସ୍ତୁତି କଲେ, ଏକ ପ୍ରସଙ୍ଗ ଆମେ କାଲି ଶ୍ରବଣ କରିବା। ହରେ କୃଷ୍ଣ। ତେବେ ଆଜିର କାର୍ଯ୍ୟକ୍ରମ ଶେଷ ହେବା ପୂର୍ବରୁ ମୁଁ ଆପଣମାନଙ୍କୁ ପୁଣି ଅନୁରୋଧ କରିବି, ଆପଣମାନେ ସମସ୍ତେ 5 ମିନିଟ୍ ମୋ ସହିତ ଏହି ଭଗବାନଙ୍କ ନାମ କୀର୍ତ୍ତନରେ ଅଂଶଗ୍ରହଣ କରନ୍ତୁ। ସମସ୍ତେ ହାତ ତାଳି ଏବଂ ଉଚ୍ଚ ସ୍ୱରରେ ଏହି ନାମ କୀର୍ତ୍ତନରେ ଅଂଶଗ୍ରହଣ କରନ୍ତୁ। ତାପରେ ଆଜିର କାର୍ଯ୍ୟକ୍ରମ ଶେଷ ହେବ।
ହରେ କୃଷ୍ଣ।